ओम नमो भगवते वासुदेवाय। ओम नमो भगवते वासुदेवाय। श्रीमद् भागवतम दशम स्कंद 42 अध्याय श्लोक 1। श्री शुक उवाच अथ व्रजन् राजपथे अथ व्रजन् राजपथे न माधव अथ व्रजन् राजपथे न माधव स्त्रियं गृहीताङ्ग विलेप भाजनां स्त्रियं गृहीताङ्ग विलाप भाजनां विलोक्य कुब्जां युवतीं वराननां विलोक्य कुब्जां युवतीं वराननां विलोक्य कुब्जां युवतीं वराननां विलोक्य कुब्जां युवतीं पप्रच्छ जान्तीं प्रसन्नरसप्रदः पप्रच्छ जान्तीं प्रसन्नरसप्रदः अथ व्रजन् राजपथेन माधव स्त्रियं गृहीताङ्ग विलेप भाजना विलोक्य कुब्जां युवतीं भराननां विलोक्य कुब्जां पप्रच्छ जान्तीं प्रसन्नरसप्रदः हला अथ व्रजन् राजपथेन माधव स्त्रियं गृहीताङ्ग विलेप भाजनां विलोक्य कुब्जां युवतीं वराननां अप्रच्छ जान्तीं प्रसन्नरसप्रदः। आज आमे 42 अध्याय प्रवेश कले। गत काली आम 41 अध्याय अंतिम श्लोक कहते जहाँ आम शासन से कथाटी कही भगवान मालाकार को मालाकार स्पेशल चलता कालीर क्लास मालाकार स्पेशल तेणु ये कंटिन्यू हम से मालाकार कथु आरंभ हो जो सुदामा माली को जो प्रदान कले जो बर प्रदान कले जोटाक वंश जिते वृद्धि पा वंश परंपरा जी सब आसवे धन वृद्धि पाई जीव ये सब कथा कह जा अंतिम श्लोक तेणु अथ शब्द व्यवहार करागला अथ शुक कौन अथ कह सुदाम गृहात निर्गत्य बर्तमान सुदाम गृह फेरिले बर्तमान पुणी राजपथेन व्रजन राजपथे जाऊंट भगवान माधव श्रीकृष्ण गृहता गृहीतांग विलेप भाजन देखिले जन स्त्रीलोक धरिक गृहीत अंग विलेपाना चंदनादि लेपद्रव्याना भाजन पात्र जयाता ये चंदन इत्यादि गोटे पात्र धरी आसवर जन देखिले कुबजा स्त्री जनक तर कुबजा रही पीठ से गोटे कुज रही कुबजा वक्र काया तीन स्थान से वक्र अच्छी भगवान तीन स्थान वक्र सी मत देखिले जन कुबजा वक्र काया बरान ना किंतु सुंदर सुमुखी बहुत सुंदर देखापाई मुख एवं युवती स्त्रीयं जाती गोटे स्त्री लोक जाऊ देखिले पथरे तेणु पथी गच्छन्ति विलोक्य भगवान देखी रसप्रद रसप्रद कह सुखप्रद स प्रहसन भगवान हो रसप्रद रस वही स कहा जाए आमर जो वेदांत सूत्र कह रसर समस्त रसर आधार रस वही स आमे शुणुले सूर्य सकल शक्तिर आधार आम पाठ पढ़ु से पिलादे स्कूल पढ़ला बेले किंतु सकल शक्तिर आधार होती भगवान सूर्य आधार होती भगवान ଆମେ ଶୁଣୁଥିଲେ ସୂର୍ଯ୍ୟ ହେଉଛନ୍ତି ଭଗବାନ ଚକ୍ଷୁ, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ସକଳ ଶକ୍ତିର ଆଧାର ହେଉଛନ୍ତି ଭଗବାନ, ସେହି ରସପ୍ରଦମ ସବୁ ସୁଖ ତାଙ୍କ ପାଖରେ ରହିଛି, ସବୁ ରସ ବୈ ସହ ବୋଲି କୁହାଯାଏ। ତେଣୁ ସେ ପ୍ରହସନ ହାସନ କରୁବନ ହସିକିରି ପପ୍ରଚ୍ଛ, ଏ ପ୍ରପଚ୍ଛ ହେଇଯାଇଛି, ଏଇଟା ଭୁଲ ଅଛି, ଟିକେ ପ୍ରିଣ୍ଟିଂ ମିଷ୍ଟେକ୍ କରିଛି। ପପ୍ରଚ୍ଛ ହେବ ତାଙ୍ଗ ଜିଜ୍ଞାସିତବାନ, ତେଣୁ ମଥୁରା ଦାଣ୍ଡରେ ଯେଉଁ ଭଗବାନ ଯାଉଛନ୍ତି, ଅନେକ ଲୀଳା ହୋଇଗଲାଣି ଆ ଭିତରେ। ମଥୁରା ଦାଣ୍ଡରେ ପ୍ରଥମେ ରଜକକୁ ଗୋଟେ ଚାପୁଡ଼ା ମାରିଥିଲେ, ତା'ର ଶେର ଛେଦ ହୋଇଗଲା। ତାପରେ ସେ ଯେଉଁ ବସ୍ତ୍ର ସବୁ ନେଇକରି ଆସୁଥିଲା, ସେ ବସ୍ତ୍ର ସବୁ ପରିଧାନ କରି ସେ ବାୟକ ସେସବୁ ଠିକ୍ଠାକ୍ କରିଦେଲେ, ବସ୍ତ୍ରକୁ ସୁନ୍ଦର ଭାବରେ ସଜାଇ ଦେଲେ ଭଗବାନଙ୍କୁ। ତାପରେ ଜଣେ ମାଳାକାର ତାଙ୍କୁ ଭଗବାନଙ୍କୁ ମାଳା ପିନ୍ଧେଇଲେ। ଏହିପରି ହୋଇସାରିଲା ପରେ ସେ ବର୍ତ୍ତମାନ ଆସୁଛନ୍ତି, ତାଙ୍କ ପଛରେ ହଜାର ହଜାର ଲୋକ ରହିଛନ୍ତି। ଯଦି ପ୍ରାଇମ୍ ମିନିଷ୍ଟର ମୋଦି ଚାଲିବେ ତାହେଲେ ତାଙ୍କ ପଛରେ କେତେ ଲୋକ ହେବେ। ଆଉ ଇଏ ଭଗବାନ ସ୍ୱୟଂ ଭଗବାନ ମଥୁରା ଦାଣ୍ଡରେ ଯାଉଛନ୍ତି, ମଥୁରାର ରାଜରାସ୍ତାରେ। ତେଣୁ ମଥୁରାବାସୀମାନେ ସମସ୍ତେ ଭିଡ଼ ଲଗାଇ ଦେଇଛନ୍ତି, ଭଗବାନ ଯିବା ପାଇଁ ମଧ୍ୟ ରାସ୍ତା ନାହିଁ, ବାଟ କଡ଼େଇ କଡ଼ିକି ନେବାକୁ ପଡ଼ୁଛି ଭଗବାନଙ୍କୁ। ତାଙ୍କର କୃଷ୍ଣ ସହିତ, ଭଗବାନଙ୍କ ସହିତ ତାଙ୍କର ଭାଇ ରହିଛନ୍ତି, ବଳରାମ ରହିଛନ୍ତି, ତାଙ୍କର ସାଙ୍ଗ ବାଳକମାନେ ମଧ୍ୟ ରହିଛନ୍ତି। ତେଣୁ ସେମାନେ ବାଟ କଢ଼େଇ କଢ଼ି ନେଉଛନ୍ତି। ଏହିଭଳି ଯାଉଥିବା ସମୟରେ ଭଗବାନ ଦେଖିଲେ, ସମସ୍ତେ ଲକ୍ଷ୍ୟ କରିଛନ୍ତି ଭଗବାନଙ୍କୁ, କେତେ ସୁନ୍ଦର ରୂପ। ଆସ ପୂର୍ବରୁ ବର୍ଣ୍ଣନା କରାଯାଇଛି, ସ୍ତ୍ରୀ ଲୋକମାନେ ଉପରେ ଚଢ଼ିକରି ଛାତ ଉପରେ ଚଢ଼ିକି ଭଗବାନ ରୂପକୁ ଦର୍ଶନ କରୁଛନ୍ତି। ଛାତ ଉପରେ ଯେଉଁ ଗଲେ ତାଙ୍କର ସେ ଯେଉଁ ପରିଧାନ କରୁଥିଲେ, କିଏ କଜଳ ଲଗାଉଥିଲା ଗୋଟିଏ ଗୋଟିଏ ଆଖିରେ କଜଳ ଲାଗିଛି ସେତିକି ଚାଲିଲେ, କିଏ ନୁପୁର ଲଗାଉଥିଲେ ଗୋଟିଏ ପାଦରେ ଲାଗିଛି ନୁପୁର ସେ ଚାଲିଲେ, କିଏ ତାଙ୍କର ପିଲାକୁ ସ୍ତନ୍ୟପାନ କରୁଥିଲେ ଅଧା ପାନ କରାଇଛନ୍ତି ଚାଲିଲେ ଉପରକୁ। ଏହିଭଳି ଭାବରେ ଉତ୍ସୁକତାର ସହିତ ଭଗବାନ ଦର୍ଶନ କରୁଛନ୍ତି ଏବଂ ସେମାନେ କହୁଛନ୍ତି, ଗୋପୀମାନେ କେତେ ତପସ୍ୟା କରିଥିଲେ, ଆଜି ଏହି ଭଗବାନଙ୍କର ଏହି ସୁନ୍ଦର ରୂପକୁ ଦର୍ଶନ କରୁଥିଲେ। ସେମାନେ ଦର୍ଶନ କରୁଛନ୍ତି ବୋଲି କହିଲେ, କରୁଥିଲେ ବୋଲି କହିଲେ ନାହିଁ, ମୁଁ ଭୁଲ କହିଲି। ଆଚାର୍ଯ୍ୟମାନେ କହିଛନ୍ତି କରୁଛନ୍ତି ବୋଲି କାହିଁକି କହିଲେ, ନା ସେମାନେ ଭାବୁଛନ୍ତି ଯେ ବର୍ତ୍ତମାନ ଏ ଫେରିଯିବେ, ସରିଲା ପରେ ବର୍ତ୍ତମାନ ଏଠି ଧନୁଯାତ୍ରା ଆରମ୍ଭ ହେଲା, ଆଜି ଧନୁଯାତ୍ରା ପରେ ସେ ଫେରିଯିବେ, ସେ ଭାବିକରି ସେଥିପାଇଁ କହୁଛନ୍ତି ଗୋପୀମାନେ କେତେ ସୁନ୍ଦର ରୂପକୁ ଦେଖୁଛନ୍ତି ବର୍ତ୍ତମାନ କାଳରେ କହିଲେ। ଯଦିଓ ଅତୀତ କାଳରେ ସେ ମାନେ ପ୍ରକୃତିରେ ଆଉ ଭଗବାନ ଆଉ ଫେରିବେ ନାହିଁ, ଯାହା ବି ହଉ, ତେଣୁ ଏହିଭଳି ଭାବରେ ଅବସ୍ଥାରେ ସମସ୍ତେ ଲକ୍ଷ୍ୟ କରିଛନ୍ତି ଭଗବାନଙ୍କ ରୂପ, ସୁନ୍ଦର ରୂପ, ଭଗବାନଙ୍କର ସ୍ମିତ ହାସ୍ୟ, ଭଗବାନ ସମସ୍ତଙ୍କୁ ସ୍ମିତ ହାସ୍ୟ କରି ଅବଲୋକନ କରୁଛନ୍ତି, ସମସ୍ତଙ୍କୁ ଚାହୁଁଛନ୍ତି ହସି ନିଜ ଭଳି। ରଜକୁ ମଧ୍ୟ ଯେତେବେଳେ ଦେଖାହେଲେ ତାଙ୍କୁ କହିଲେ ଅଙ୍ଗ ବୋଲି ସମ୍ବୋଧନ କଲେ, ହେ ପ୍ରିୟ ଅଙ୍ଗ, ଯେମିତି ଆମର ଶରୀରର ଅଙ୍ଗ ଯେମିତି ଆମର ପ୍ରିୟ, ସେଇଭଳି ଭାବରେ ତାଙ୍କୁ ସମ୍ବୋଧନ କରିଥିଲେ। ତେଣୁ ସମସ୍ତେ ଚାହୁଁଛନ୍ତି କୃଷ୍ଣଙ୍କର ମୁଖକୁ, କୃଷ୍ଣ ଚାହୁଁଛନ୍ତି ସେ ଯୁବତୀ କୁବ୍ଜାକୁ ଦେଖୁଛନ୍ତି। କୁବ୍ଜା ତିନି ସ୍ଥାନରେ କୁବ୍ଜା, ଭଗବାନ ବୋଧେ ଚିନ୍ତା କରୁଛନ୍ତି ଭଗବାନ ହସିବେ, ପ୍ରହସନ ବୋଲି କୁହାଗଲା ନା, ନା ପରଶ୍ଳୋକରେ କୁହାଯିବ ଭଗବାନ ହସି ହସିକା କହିବେ, ହଁ ପପ୍ରଛୁ ତଙ୍ଗ ପ୍ରହସନ ତ ଅଛି ଏହି ଶ୍ଳୋକରେ, ଆଉ ପ୍ରହସନ ଭଗବାନ ହସିବେ, ଆଉ କାହିଁକି ହସିବେ ଭଗବାନ, ସବୁ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ସବୁ ଟୀକା କରିଛନ୍ତି, କାହିଁକି ଭଗବାନ ହସିବେ। ତେଣୁ ମୋର ଟୀକା ହେଉଛି ଭଗବାନ ହସିବେ କ'ଣ ପାଇଁ, ନା ଭଗବାନ କହିଲେ ମୁଁ ତ ତିବକ ଇଏ ବି ତିବକ, ତେଣୁ ଭଗବାନଙ୍କ ହସ ଲାଗିଲା, ଏଇଟା ମୋର ଟୀକା। ଆଚାର୍ଯ୍ୟମାନେ ସବୁ ଟୀକା କରିଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି ହଁ 42 ଅଧ୍ୟାୟରେ, ଏ ଶ୍ଳୋକରେ ଏ ଅଧ୍ୟାୟରେ ଆମର ରହିଛନ୍ତି 38 ଶ୍ଳୋକ ରହିଛନ୍ତି, 42 ଅଧ୍ୟାୟରେ 38 ଶ୍ଳୋକ ରହିଛନ୍ତି। ଏଥିରୁ 1-12 ଆଜି ଆମର 1 ଆରମ୍ଭ ହେଲା କଥା, ଏ 12 ଶ୍ଳୋକ ପର୍ଯ୍ୟନ୍ତ ଭଗବାନ କୁବ୍ଜାର ସର୍ଜରୀ କରିବେ, ଓପନ ରୋଡ଼ ସର୍ଜରୀ, ରାସ୍ତା ଉପରେ ସର୍ଜରୀ ହେବ, କେଉଁଠି ଲାବୋରେଟରୀ କ'ଣ ସେଟା କୁହନ୍ତି, ଯେଉଁଠି ଇଏ ହୁଏ, ଓଟି ଓଟି ଦରକାର ପଡ଼ିଲା ନାହିଁ ଭଗବାନଙ୍କର, କୌଣସି ଆକ୍ସେସରିଜ୍ କିଛି ଦରକାର ପଡ଼ାନି, କିଛି ଦରକାର ପଡ଼ିଲାନି ସର୍ଜରୀ କରିବେ ଭଗବାନ, ତ୍ରିବକ୍ରକୁ ଭଲ କରିବେ ଭଗବାନ, କିନ୍ତୁ ନିଜର ବକ୍ର ରହିଗଲା ସିଏ ଭଲ ହେଇପାରୁନାହାନ୍ତି, କାହିଁକି ରହିଗଲା ସେଇଟା ଆମେ କହିବା। ଯାହା ହଉ ଭଗବାନ ତାକୁ ଭଲ ଇଏ କରିବେ, ସର୍ଜରୀ କରିକି ତାକୁ ଠିକ୍ କରିଦେବେ ଭଗବାନ, ଏଭଳି ତାଙ୍କର ଲୀଳା କରିବେ। ଏକରୁ ବାର, ବାରଟି ଶ୍ଳୋକରେ କୁହାଯିବ। ତେଣୁ ତେରରୁ ଚଉଦ ଏ ଦୁଇଟି ଶ୍ଳୋକରେ କୃଷ୍ଣଙ୍କର ଭଗବାନଙ୍କର ବଣିକମାନଙ୍କ ସହିତ ଆଦାନ ପ୍ରଦାନ କୁହାଯିବ। ମଥୁରା ନଗରରେ ବହୁତ ବଣିକମାନେ ଅଛନ୍ତି। ପନ୍ଦରରୁ ବାଇଶ ଏ ଆଠଟି ଶ୍ଳୋକରେ ଧନୁଭଙ୍ଗ ହେବ, ଧନୁଯାତ୍ରା ଆମେ ସେଥିପାଇଁ ଲେଖା ହେଇଛି, ଧନୁଭଙ୍ଗ କରିବେ, ଶିବଧନୁ ପ୍ରସିଦ୍ଧ ଧନୁ, ସେ ଧନୁଭଙ୍ଗ ହେବ। ଏବଂ ଆମ ଓଡ଼ିଶାରେ ଏଇ ବରଗଡ଼ ସ୍ଥାନ ହେଉଛି ପ୍ରସିଦ୍ଧ, ଏଇ ଧନୁଯାତ୍ରା ହେଉଛି ଓଡ଼ିଶାରେ, ଆଉ କୌଣସି ଧାନ ସ୍ଥାନରେ ହେଉନି ବୋଧେ, ନା ହୁଏ ହେଉଛି, କିନ୍ତୁ ଇଏ ବରଗଡ଼ ହେଉଛି ପ୍ରସିଦ୍ଧ, ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ତେଣୁ ଏଇ ଭଗବାନ ସେଇ ଧନୁ ଭଙ୍ଗ କରିବେ। ତେଇଶରୁ ପଚିଶ ଏ ତିନୋଟି ଶ୍ଳୋକରେ ଭଗବାନ ପୁଣି ଫେରିବେ। ଭଗବାନ ତାଙ୍କର ଯେଉଁ ମଥୁରାର ଆରମ୍ଭରେ ମଥୁରା ଗେଟ୍ ନିକଟରେ ଭଗବାନ ଗୋଟେ ଉପବନରେ ରହିଛନ୍ତି, ସେଇଠିକି ଫେରିବେ, ତାଙ୍କର ବାସସ୍ଥାନ ଫେରିବେ ତାଙ୍କ କ୍ୟାମ୍ପକୁ। ଏବଂ ଛବିଶରୁ ଏକତିରିଶ ଏ ଛଅଟି ଶ୍ଳୋକରେ କଂସ ବିଭିନ୍ନ ପ୍ରକାର ସବୁ ଅପଶକୁନ ଦେଖିବେ, ବହୁତ ବିଭିନ୍ନ ପ୍ରକାର ସବୁ ଅଶୁଭ ସଙ୍କେତ ସବୁ ଦେଖିବେ, ମୃତ୍ୟୁ ଆସିବା ପୂର୍ବରୁ ଏସବୁ ସଙ୍କେତ ଆସେ, ସେସବୁ ଦେଖିବେ। ଏବଂ ବତିଶରୁ ଅଠତିରିଶ ଏଇ ଯେଉଁ କେତେଟା ରହିଲା ସାତଟି ଶ୍ଳୋକରେ ରଙ୍ଗମଞ୍ଚ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ବୟାଳିଶ ଅଧ୍ୟାୟରେ ଅଠତିରିଶ ଶ୍ଳୋକ ଅଛନ୍ତି, ଆମେ ପ୍ରଥମ ଶ୍ଳୋକରୁ ଆରମ୍ଭ କରିବା। ତେଣୁ ଏ ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଯାହା କହିଛନ୍ତି ତାକୁ ଓଡ଼ିଆରେ ଆମେ ଭାବାର୍ଥରେ କୁହାଯାଇଛି। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କ ମତ ଅନୁସାରେ, ଯୁବତୀ କୁବ୍ଜା କନ୍ୟାଟି ପ୍ରକୃତ ପକ୍ଷେ ଭଗବାନଙ୍କ ପତ୍ନୀ ସତ୍ୟଭାମାଙ୍କ ଅଂଶ ପ୍ରକାଶ ଅଟେ। କୁବ୍ଜା ହେଉଛି ସତ୍ୟଭାମା, ସତ୍ୟଭାମା ହେଉଛି ଭୂମିଙ୍କର ଅବତାର, ଭୂମିଦେବୀଙ୍କର ଅବତାର ହେଉଛି ସତ୍ୟଭାମା, ତାଙ୍କର ଅଂଶ ହେଉଛନ୍ତି କୁବ୍ଜା। ସତ୍ୟଭାମା ଭଗବାନଙ୍କ ଭୂଶକ୍ତି ନାମକ ଅନ୍ତରଙ୍ଗ ଶକ୍ତି ଏବଂ ତାଙ୍କର ଏହି ପ୍ରକାଶ ପୃଥିବୀ ନାମରେ ପରିଚିତ, ଯାହା ଅସଂଖ୍ୟ ଖଳ ଶାସକଙ୍କ ମହାଭାରରେ ଅବନତ ହୋଇ ପୃଥିବୀ ରୂପେ ବିଦ୍ୟମାନ ଅଛନ୍ତି। ଏ ପୃଥିବୀରେ ଭଗବାନ ଯେତେବେଳେ ଆସନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତୀ ଭାରତ, ଅଧର୍ମ ବଢ଼ିଯାଇଥିଲା ତେଣୁ ପୃଥିବୀ ଉପରେ ଭାର ହୋଇଯାଇଥିଲା। ତେଣୁ ଶ୍ରୀକୃଷ୍ଣ ଏହିସବୁ ଦୁଷ୍ଟ ରାଜାମାନଙ୍କୁ ଦମନ କରିବା ପାଇଁ ଅବତୀର୍ଣ୍ଣ ହୋଇଥିଲେ, ଏବଂ ତେଣୁ ଏହି ଶ୍ଳୋକ ସମୟରେ ଯେପରି ବର୍ଣ୍ଣନା କରାଯାଇଛି ତାଙ୍କର ତିବକ୍ରା କୁବ୍ଜାକୁ ସମୁନ୍ନତ କରିବାର ଯେଉଁ ଲୀଳା, ତାହା ତାଙ୍କର ଭୂଭାର ସଂଶୋଧନର ପ୍ରତୀକ ସ୍ୱରୂପ ଅଟେ। ଭଗବାନ ଏଇ ଯେଉଁ ସମସ୍ତେ ଚାହୁଁଥିବା ସମୟରେ ଭଗବାନ ତାକୁ ଠିକ୍ କରିଦେବେ, କେବଳ ଦୁଇଟି ଆଙ୍ଗୁଠିରେ ଠିକ୍ କରିଦେବେ ଭଗବାନ ତାର ତିବକ୍ରକୁ, ଏଇଟା ଗୋଟେ ପ୍ରତୀକ। ଆର ଅର୍ଥ ହେଉଛି ଏ ଯେଉଁ ଭୂଭାର, ଏଇ ଯେଉଁ ଦିନ ସ୍ଥାନରେ ବକ୍ର ହୋଇଯାଇଥିଲେ, ଭାର ହୋଇଯାଇଥିଲେ ଭୂମି ଉପରେ, ଭାର ଭୂମି ଉପରେ ବହୁତ ବସ୍ତୁ ରହିଛି, ପାହାଡ଼ ପର୍ବତ ଇତ୍ୟାଦି ସବୁ କେତେ କ'ଣ ରହିଛି, ଝରଣା ସମୁଦ୍ର ଇତ୍ୟାଦି ବିଲ୍ଡିଂ ସବୁ ଆପାର୍ଟମେଣ୍ଟ ସବୁ ହେଉଛି। ସେ ଯେଉଁ ଆମେରିକାର ସେଇଟାକୁ ଭାଙ୍ଗି ଦେଇଥିଲେ, ଲାଡ଼େନ୍ ଯେଉଁ ଭାଙ୍ଗିଦେଲେ କେତେ, ସେଇଟା କେତେ ମାହାଲ ଥିଲା, ଶହେ ଏକ ମାହାଲ ନା କେତେ, ଶହେ ଏକ ମାହାଲ ଥିଲା। ଆମର ବୁର୍ଲାରେ ମଧ୍ୟ, ସମ୍ବଲପୁରରେ ମଧ୍ୟ କେତେ ବିଲ୍ଡିଂ ସବୁ ହେଉଛି, ଆପାର୍ଟମେଣ୍ଟ ସବୁ ହେଉଛି, ଆମର ମଧ୍ୟ ମନ୍ଦିର ହେବ ଏଠି। କିନ୍ତୁ ଇଏ ସବୁ ପୃଥିବୀ ଉପରେ ଭାର ନୁହଁ, ପୃଥିବୀ ଉପରେ ଭାର କେଉଁଟା ନା ପାପର ଭାର, ପାପର ହେଉଛି ପୃଥିବୀ ଉପରେ ଭାର ହୋଇଯାଏ। ତେଣୁ ଏ ଯେଉଁ ତିନି ସ୍ଥାନରେ କୁଜା ହୋଇଯାଇଛନ୍ତି, କାରଣ ଏ ପାପର ଭାର, ଭଗବାନ ଯେଉଁ ଆସିବେ ବର୍ତ୍ତମାନ ପୃଥିବୀର ଯେଉଁ ଭାର ରହିଛି ସେ ଭାରକୁ ଅପନୋଦନ କରିବେ। ତେଣୁ ଭଗବାନ ଭାରକୁ ଅପନୋଦନ କରିବେ, ବହୁତ କଷ୍ଟ କରିବାକୁ ପଡ଼ିବ ନାହିଁ, ଭଗବାନଙ୍କ ବାଇଁ ହାତକା ଖେଲ। ତେଣୁ ଭଗବାନ ଦୁଇଟି ଆଙ୍ଗୁଠିରେ ତାକୁ ସଳକ କରିଦେବେ, ଠିକ୍ କରିଦେବେ ଭଗବାନ, ବର୍ଣ୍ଣନା କରାଯିବ। ଏକ ସଙ୍ଗେ ତ୍ରିବକ୍ରାକୁ ଭଗବାନ ତାଙ୍କ ସହିତ ପ୍ରଣୟ ସମ୍ପର୍କ ପାଇଁ ମଧ୍ୟ ପ୍ରଦାନ ସମ୍ପର୍କ ମଧ୍ୟ ପ୍ରଦାନ କରିଥିଲେ, ପରେ ଏଇଟା ବର୍ଣ୍ଣନା କରାଯିବ। ଭଗବାନ ଯିବେ ତାକୁ ତାଙ୍କ ସାଙ୍ଗ ପାଇଁ ତାଙ୍କ କରିବେ, ପ୍ରାର୍ଥନା କରିବେ ସିଏ। ତେଣୁ ପ୍ରଦତ୍ତ ବାଖ୍ୟାରେ ଏଠି କୁହାଯାଉଛି ଯେ ତାଙ୍କ କୁବ୍ଜା ସହିତ ଭଗବାନ ଯେଉଁ କୁବ୍ଜାଙ୍କ ସହିତ ଯେଉଁ ଆଚରଣ କଲେ ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯିବ, ଏଥିରେ ଭଗବାନ ତାଙ୍କର ଗୋପବାଳକ ସଖାମାନଙ୍କୁ ମୁଗ୍ଧ କରିଥିଲେ, ତାଙ୍କ ସଖାମାନେ ମଧ୍ୟ ତାଙ୍କ ସହିତ ଯାଉଥିଲେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଅଥ ଶବ୍ଦ ବ୍ୟବହାର କରାଗଲା, ଯେଉଁ ଅଥ କହିଲେ ମାଙ୍ଗଲ୍ୟେ, ଏ ମଙ୍ଗଳ ପ୍ରଦାନ, ମଙ୍ଗଳ ପ୍ରଦାନ କରୁଛି, ମଙ୍ଗଳ ସୂଚନା କରୁଛି, ଅଥ ମାଙ୍ଗଲ୍ୟେ। ରାଜପଥେନ ଇତି ବହୁଳ ଲୋକ, ରାଜପଥ କୁହାଯାଉଛି ମାନେ ଆଉ ସେ ଅନ୍ୟ ସାଇଡ୍ ଲେନ୍ରେ ଗଲେ ନାହିଁ, ମେନ୍ ରୋଡ଼୍ରେ ଯାଉଛନ୍ତି, ମେନ୍ ରୋଡ଼୍ କହିଲେ ବହୁତ ଲୋକ ରହିଛନ୍ତି। ସନାତନ ଗୋସ୍ୱାମୀ କୁହନ୍ତି ବହୁଳ ଲୋକ, ହଜାର ହଜାର ଲୋକ ସବୁ ଜଗି ଦେଖୁଛନ୍ତି ଭଗବାନଙ୍କ ସୁନ୍ଦର ରୂପକୁ ଦେଖୁଛନ୍ତି, ଭଗବାନଙ୍କ ଲୀଳାକୁ ସବୁ ଦେଖୁଛନ୍ତି। ଗୋଟିଏ ଚାପୁଡ଼ାରେ ମାରିଦେଲେ ରଜକର ଶିରଚ୍ଛେଦ ହୋଇଗଲା, ତାଙ୍କ ଭିତରେ ଆଲୋଚନା କରୁଛନ୍ତି କିଛି ଇଏ ଅଦ୍ଭୁତ ବାଳକ, ଗୋଟିଏ ଚାପୁଡ଼ାରେ ତା'ର ଶିରଚ୍ଛେଦ ହୋଇଗଲା, ଏଇଭଳି କଂସ ପାଖକୁ ଖବର ପହଞ୍ଚିଗଲାଣି ସାଙ୍ଗେ ସାଙ୍ଗେ। ଏଇଭଳି ଭାବରେ ହଜାର ହଜାର ଲୋକ ତାଙ୍କ ପଛରେ ଧାଉଁଛନ୍ତି, ଆମର ଜଣେ VIP ଆସିଲେ କେତେ ଲୋକ ହୋଇଯାଉଛନ୍ତି, ଗଦା ହୋଇଯାଉଛନ୍ତି, ଆଉ ସ୍ୱୟଂ ଭଗବାନ, ଆଉ ତାଙ୍କ କଥା କ'ଣ କହିବା। ଏଠି ଯେଉଁ କୁହାଗଲା ଏଠି ଭାଗବତ ଏ ଶ୍ଳୋକରେ କୁହାଗଲା ମାଧବ ଅଥବା ବ୍ରଜନ ରାଜପଥେନ ମାଧବ, ମାଧବ କାହିଁ କହିଲେ ଭଗବାନ ଏ ଶୁକଦେବ ଗୋସ୍ୱାମୀ, ନା ମାଧବ କହିବାର ଉଦ୍ଦେଶ୍ୟ ହେଉଛି ଲକ୍ଷ୍ମୀକାନ୍ତ, ମାଧବ ମାଙ୍କର ସ୍ୱାମୀ, ଲକ୍ଷ୍ମୀଙ୍କର ସ୍ୱାମୀ ସିଏ ମାଧବ, ବା ମଧୁବଂଶରେ ସେ ଆସୁଛନ୍ତି, ମଧୁବଂଶ ଯଦୁବଂଶରେ ଗୋଟେ ବଂଶ ହେଉଛି ମଧୁବଂଶ, ମଧୁବଂଶରେ ଆସୁଥିବାରୁ ମାଧବ। ଏବଂ ହରିବଂଶରେ ବର୍ଣ୍ଣନା କରାଯାଇଛି, ପରେ ଆମେ କହିବା ଏଇଟା। ତେଣୁ ଏଠି ସନାତନ ଆମର ହରିଶୁରୀ ଜଣେ ଅଛନ୍ତି ବହୁତ ସୁନ୍ଦର ରସିକ ଟୀକାକାର, ସେ ସବୁ ଏଇ କଥା କହୁଛନ୍ତି ଭଗବାନ ଯେଉଁ ଯାଉଛନ୍ତି ତାଙ୍କର ସବୁ ସେ ଟୀକା ପ୍ରଦାନ କରିଛନ୍ତି, ପ୍ରତି ଶୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ହରିଶ୍ରୀ କହୁଛନ୍ତି ବ୍ରଜନ ନୃପ ନୃପ ପଥେ ପ୍ରଜାଭୃତି ଜନୈ ନିଜୈରାଶ୍ରିତ ଦ୍ୱିସତ୍ପୁରଗତୋପ୍ୟ ହରି ପ୍ରକୃତି ଦତ୍ତ ଚିତୋପ୍ୟସୌ ନ ଚାଳମତି ଲଙ୍ଘନେ କୁଟିଳ ଚେଟିକାୟା ଅପିତ୍ୟଭୂଧିହ ତତୋ ନକିଂ ସ୍ଫୁଟନ ମଳଘ୍ରି ଦୁର୍ଗଂ ସ୍ତ୍ରିୟଃ। ତେଣୁ ଏ ଯେଉଁ ବର୍ତ୍ତମାନ ରାଜପଥରେ ଭଗବାନ ଯାଉଛନ୍ତି ବ୍ରଜନ ନୃପ ପଥେ ପ୍ରଜା ଭୃତି ଜନେଇ ନିର୍ଜୟରାଶ୍ରିତ, ବହୁତ ଜନମାନେ ମଥୁରା ଜନମାନେ ତାଙ୍କ ପଛରେ ଯାଉଛନ୍ତି, ତାଙ୍କର ଆଶ୍ରୟ ନେଇଛନ୍ତି। ଦ୍ୱିସତ୍ ପୁରଗତୋପି ହରିପ୍ରକୃତି ଦତ୍ତ ଚିତ୍ତୋପ୍ୟସ୍ୟ, କଂସର ରାଜ୍ୟରେ ଭଗବାନ ଭ୍ରମଣ କରୁଛନ୍ତି, କଂସ ତାଙ୍କୁ ଡାକିଥିଲେ ଶତ୍ରୁ, ସିଏ ଅକ୍ରୂର କହିଦେଇଥିଲେ ଭଗବାନଙ୍କୁ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କୁ କହିଦେଇଥିଲେ ଅକ୍ରୂର କ'ଣ ପାଇଁ କଂସ ଡାକୁଛନ୍ତି, ଧନୁଯାତ୍ରା ଦେଖିବା ପାଇଁ ଡାକୁନାହାନ୍ତି, ସେ ଡାକୁଛନ୍ତି ତାଙ୍କୁ ହତ୍ୟା କରିବା ପାଇଁ। ତେଣୁ ଅରି ପୁରଗତ ଦ୍ୱିସତ୍ ଯେ ଦ୍ୱେଷ କରୁଛନ୍ତି ଭଗବାନଙ୍କୁ, ସେଇ ତାଙ୍କରି ପୁରୀରେ ଅରି ପ୍ରକୃତି ଦତ୍ତ ଚିତୋପି, ଏଇଭଳି ଭାବରେ ଶତ୍ରୁ ରାଜ୍ୟରେ ଭଗବାନ ସୁନ୍ଦର ଭାବରେ ବିଚରଣ କରୁଛନ୍ତି। ନ ଚାଳ ମତେ ଲଙ୍ଘନେ କୁଟିଳ ଚେଟିକାୟା, କିନ୍ତୁ ଯଦିଓ ଭଗବାନ ମଥୁରା ପଥରେ ମଥୁରା ରାସ୍ତାରେ ବିଚରଣ କରୁଛନ୍ତି, କିନ୍ତୁ ଏଇଠି ରହିଗଲେ ଭଗବାନ ରହିଗଲେ ଆଉ ଚାଲିପାରିଲେ ନାହିଁ, ଏଇଠି ରହିଗଲେ ସିଏ ନ ଚାଳ ଅତିଲଙ୍ଘନ ଅତିଲଙ୍ଘନ କରିପାରିଲେ ନାହିଁ, ସେ ସ୍ତ୍ରୀକୁ ଦେଖିକରି ରହିଗଲେ ସିଏ ଭଗବାନ। କୁଟିଳ ଚେଟିକାୟା କୁଟିଳ ଦାସୀ ସିଏ, ମାନେ କ'ଣ ତା ତିନୋଟି ବା ସ୍ଥାନରେ ବକ୍ର ରହିଛି, ଅପି ଅତି ଅଭୁଧ୍ୟ ତତୁ ନ କିଂ ସ୍ଫୁଟମ ଅଳଘ୍ରି ଦୁର୍ଗମ ସ୍ତ୍ରୀୟ, ଭଗବାନଙ୍କ ପ୍ରତି ଲୀଳାରେ ଅନେକ ଅର୍ଥ ସବୁ ରହିଛି। ହରିଶୁରୀ ଏ ଅର୍ଥ କରିଛନ୍ତି ଯେ ଏ ଯେଉଁ ସ୍ତ୍ରୀ ରୂପକ ଯେଉଁ ରହିଛି ତାକୁ ଲଙ୍ଘନ କରିବା, ସ୍ତ୍ରୀ ରୂପକ ଦୁର୍ଗକୁ ଲଙ୍ଘନ କରିବା ଏତେ ସହଜ ନୁହଁ, ସ୍ତ୍ରୀ ରୂପକ ଦୁର୍ଗ ଆସି ପହଞ୍ଚିଗଲା କେମିତି ଲଙ୍ଘନ କରିବେ, ଦୁର୍ଗା ଦେବୀ ଏଥିପାଇଁ କୁହାଯାଉଛି ଦୁର୍ଗା, ଆମେ ଭୌତିକ ଜଗତରେ ଆମର ଦୁର୍ଗାଙ୍କର ଦୁର୍ଗରେ ରହିଛେ, ଆମେ ଲଙ୍ଘନ କରିପାରୁନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ ଭଗବତ ଗୀତାରେ ଭଗବାନ କହିଲେ କହିଲେ ଦୈବୀ ଏଷା ଗୁଣମୟୀ ମମ ମାୟା ଦୂରତେହା ମାମେ ବୋଝେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ। ଏଇ ଯେଉଁ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ସତ୍ୱରଜତମ ଗୁଣ, ଏ ଗୁଣ ହେଉଛି ଭଗବାନଙ୍କର ମାୟା, ତାକୁ ଆମେ ପାର ହୋଇପାରିବା ନାହିଁ। କେବଳ ଭଗବାନଙ୍କ ଶରଣରେ ଗଲେ ପାର ହୋଇପାରିବା। ଭଗବାନ ନିଜେ ଦେଖୁଛନ୍ତି ସେ ପାର ହୋଇପାରୁନାହାନ୍ତି। ଦୁର୍ଲଙ୍ଘ କ'ଣ ଦୁର୍ଗ ସ୍ତ୍ରୀ ତତ୍ନ ସ୍ଫୁଟ ଏଇଟାକୁ ଦର୍ଶନ କର ଦେଖାଉଛନ୍ତି। ତେଣୁ ଆମେ ସେଇ ଅନୁସାରେ ବ୍ୟବହାର କରିବା, ସେଇଭଳି ଭାବରେ ଜୀବନଯାପନ କରିବା। ତେଣୁ ଭଗବାନ କାହିଁକି ହସିଲେ, ମୁଁ ମୋର ଟୀକା ଦେଇଦେଲି, କିନ୍ତୁ ଅନ୍ୟ ଟୀକାକାରମାନେ ସବୁ କହିଛନ୍ତି ଟୀକା ସରିସରି କହୁଛନ୍ତି। ବାମନୋହଂ ଅହଂ ଇୟଂ କୁହୁଜା, ଏଇଟା ଏଇଟା ବି ସିଏ କହିଛନ୍ତି। ଆଉ ମୁଁ ହେଉଛି ବାମନ, ମୋର ମଧ୍ୟ ତିନି ସ୍ଥାନରେ ବକ୍ର ରହିଛି, ମୋର ସେ ଦୋଷ ବି ରହିଛି, ରୋଗଟା ରହିଛି। ବାମନ ଅହଂ ଇୟଂ କୁହୁଜା ଯୋଗୟମ୍ ମଧୁନା ଅବୟୁ, ଏ ଗୋଟେ ଆମକୁ ଗୋଟେ ସୁଯୋଗ ମିଳିଲା, ରାଜଜଟକ ହୋଇଯାଇଛି ଆମର। ମୁଁ କହୁଛାକୁ ସେ କହୁଛି ଇଏ ଗୋଟେ ଯୋଗ, ଆରେ ମଧୁନା ଆବୟ, ଆମ ଦୁଇ ଜଣଙ୍କର ଗୋଟେ ସୁଯୋଗ ମିଳିଲା ଆମକୁ। ସର୍ବଲୋକା ଭୂତକର ସାତ୍ ଇତି ପ୍ରାସତ ହରି, ସମସ୍ତ ଲୋକରେ ଏଭଳି ମୋ ମୋର ଯୋଗ୍ୟ ଆଉ ରୂପ କାହିଁ ନାହିଁ, ମୁଁ ତ୍ରିବକ୍ରା ତ୍ରିବକ ଇଏ ତ୍ରିବକ୍ରା। ତେଣୁ ଇଏ ଭଗବାନ ଚିନ୍ତା କରି ସାତ୍ ପ୍ରାସ ଧରି ଭଗବାନ ହସିଲେ ସେଇଥିପାଇଁ। ତାପରେ ଶ୍ରାଘ୍ୟମ ଅପ୍ସରସାଂ ରୂପଂ ଗାତ୍ରଂ ତୁ କୁଟିଳାକୃତି, ରୂପ ବହୁତ ଶ୍ରାଘ୍ୟ ବହୁତ ପ୍ରଶଂସନୀୟ ରୂପ ରହିଛି, ଅପ୍ସରାଙ୍କ ରୂପ ରହିଛି। ଜଣେ ଜଣେ ରୂପ ଦେଖିଲେ ସବୁ ଯେତେବେଳେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର, ଯେତେବେଳେ ରୁକ୍ମିଣୀକୁ ବିବାହ କରିବେ, ରୁକ୍ମିଣୀ ଦେବୀ କୁଣ୍ଡିନୀପୁର ରହିଛି, କୁଣ୍ଡିନୀପୁରରେ ଯେତେବେଳେ ରୁକ୍ମିଣୀ ଦେବୀ ଦୁର୍ଗା ଦେବୀଙ୍କର ଅର୍ଚ୍ଚନା କରିକି ଫେରୁଛନ୍ତି, ତାଙ୍କ ରୂପକୁ ଦେଖିଦେଲେ, ହଜାର ହଜାର ସବୁ ରାଜାମାନେ ସବୁ ସେଇଠି ଥିଲେ, ସବୁ ଯେଉଁ ଘୋଡ଼ାରେ ବସିଥିଲେ କୃଷ୍ଣଙ୍କୁ ଜଗିଥିଲେ, କାଳେ କୃଷ୍ଣ ଆସିଯିବେ ନେଇଯିବେ ବୋଲି ଜଗିକି ରହିଛନ୍ତି ଖଣ୍ଡା ଧରିକିରି। କିନ୍ତୁ ସେ ରୂପ ଦେଖିଦେଲେ ଯେତେବେଳେ ମାଆଙ୍କର ରୂପ, ସେ ଯେଉଁ ରୁକ୍ମିଣୀଙ୍କର ରୂପ, ରୁକ୍ମିଣୀ ଓଢ଼ଣା ଟାଣିଥିଲେ, କିନ୍ତୁ କୃଷ୍ଣଙ୍କର ସେ ଆଗରୁ ସବୁ ବର୍ଣ୍ଣନା କରାଯିବ କଥା, କୃଷ୍ଣଙ୍କୁ ସବୁ ଚିଠି ଦେଇଥିଲେ ସବୁ ରହିଛି, ଆସିଲେ କି ନାହିଁ କହିକି ବହୁତ ମନ ଦୁଃଖରେ ରହିଛନ୍ତି ରୁକ୍ମିଣୀ। କାରଣ କ'ଣ ଶିଶୁପାଳ ସହିତ ବିବାହ ହୋଇଯିବ, ଅନ୍ୟ କିଛି ଉପାୟ ନାହିଁ, ଏଇଭଳି ଭାବରେ ସେ ଚିନ୍ତାଗ୍ରସ୍ତ ରହିଛନ୍ତି। ତେଣୁ ଯେତେବେଳେ ଓଢ଼ଣା ଟେକି ଟିକେ ଦେଖିବା ପାଇଁ ଚାହୁଁଛନ୍ତି କୃଷ୍ଣ ଆସିଲେ କି ନାହିଁ, ତାଙ୍କ ରୂପକୁ ଦେଖି ଏଇ ଯେଉଁ ହଜାର ହଜାର ସବୁ ରହିଥିଲେ ରାଜାମାନେ ସବୁ ଥିଲେ ସବୁ ପଡ଼ିଗଲେ, ସେ ଘୋଡ଼ା ଉପରୁ ତଳକୁ ପଡ଼ିଗଲେ। ଏ ଦଶମ ସ୍କନ୍ଦ ବାବୁ ନଦରେ ସେ ବର୍ଣ୍ଣନା କରାଯାଇଛି। ଏଭଳି ସବୁ ରୂପ, ତେଣୁ ଏ ଆଙ୍କର ରୂପ ମଧ୍ୟ ସେଇଭଳି ଭାବରେ ବହୁତ ପ୍ରଶଂସନୀୟ ରୂପ, ଶ୍ରାଘ୍ୟମ ଅପ୍ସରାସଂ ରୂପ, ଅପ୍ସରା ଭଳି ରୂପ। ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ସ୍ତ୍ରୀ ଲୋକମାନେ ସେମାନେ ଅପ୍ସରା ଭଳି, ଏତେ ରୂପ ସୁନ୍ଦର ସବୁ ରହିଛି। ତେଣୁ ଶ୍ରାଘ୍ୟ ଅପ୍ସରସାଂ ରୂପଂ ଗାତ୍ରଂ ତୁ କୁଟିଳାକୃତି, ଶରୀର କିନ୍ତୁ ତିନି ସ୍ଥାନରେ ବକ୍ର ହୋଇକି ରହିଛି କୁଟିଳାକୃତି। ଅହୋ ବିଧାତୃ ଚାତୁର୍ଯ୍ୟ ବିଦ୍ରିକ୍ ଇତିହ ଅସତ ହରି, ଭଗବାନ ସେଥିପାଇଁ ହରିଲେ ହସିଲେ, ଅସତ ହସତ ହସିଲେ କାହିଁକି ନା, ଅହୋ ବିଧାତୃ ଚାତୁର୍ଯ୍ୟ, ଭଗବାନ ବିଧାତା ଜାଣିପାରିଲେ ନାହିଁ କେମିତି ତିଆରି କରିବାକୁ ପଡ଼ିବ, ଏଭଳି ରୂପ ସୃଷ୍ଟି କଲେ କିନ୍ତୁ ଶରୀରଟାକୁ ଏଭଳି କରିଦେଲେ, ଗୋଟେ ଅସୁନ୍ଦରୀ ହୋଇଥାନ୍ତା ତାହେଲେ ସେ ଭିତରେ ଚଳିଥାନ୍ତା, କିନ୍ତୁ ଏତେ ସୁନ୍ଦର ରୂପ, କିନ୍ତୁ ତିନି ସ୍ଥାନରେ ବକ୍ର, ବିଧାତା ଏଭଳି ସୃଷ୍ଟି କରିଛନ୍ତି ଭଗବାନ ହସିଲେ ସେଥିପାଇଁ ଅସ ଧରି। ପୁଣି କୁହାଯାଉଛି ଯେ ଅହୋ ବିଚିତ୍ରା ସମୟାନୁସାରିତା ଇତି ଅଧୋକ୍ଷ ଯୋ ବିସ୍ମୟତୋ ଯାହା ସକିଂ, ଅହୋ ବିଚିତ୍ରା ଏହି ବିଚିତ୍ର ରୂପ ସମୟାନୁସାରିତା ଅଧୋକ୍ଷ ଯେ ଭଗବାନଙ୍କ ବିସ୍ମୟ ଆସିଗଲା ଏ ରୂପକୁ ଦେଖିକରି। ସଦା ମହାନନ୍ଦ ରସପ୍ରଦସ୍ୟ ଜନ୍ ମମାପି ପାଟିର ସାର୍ଥ ନୋଦିତା, ଯେଉଁ ରହିଛି ଭଗବାନ ହେଉଛନ୍ତି ମହାନନ୍ଦ ରସପ୍ରଦ, ରସପ୍ରଦଟି କୁହାଗଲା ନା ରସପ୍ରଦ, ଏ ସମସ୍ତଙ୍କୁ ରସ ପ୍ରଦାନ କରୁଛନ୍ତି, ଭୌତିକ ରସଠୁ ଆରମ୍ଭ କରି ଚିତ୍ ଜଗତରେ ଯେତେ ସବୁ ଆନନ୍ଦ ରସ ରହିଛି, ଆନନ୍ଦ ଚିନ୍ମୟ ରସ ପ୍ରତିଭାବିତା ବି ଆନନ୍ଦ ଚିନ୍ମୟ ରସ ତାଙ୍କ ପାଖରେ ରହିଛି, ସମସ୍ତଙ୍କୁ ସେ ପ୍ରଦାନ କରୁଛନ୍ତି।
ସେହି ରସପ୍ରଦ ସଦା ମହାନନ୍ଦ ରସପ୍ରଦସ୍ୟ ଜନ୍ ମମାପି ପାଟିର ରସାର୍ଥନ ଉଦିତା। ସେ ଯେଉଁ ଚନ୍ଦନ ରସକୁ ଦେଖିକି ତାଙ୍କର ଆଗ୍ରହ ଆସିଗଲା, ସେ ଚନ୍ଦନ ରସ ପ୍ରାପ୍ତ ଭାବେ ଚାହିଁଲେ। ରସପ୍ରଦ ଯିଏ ରସ ପ୍ରଦାନ କରନ୍ତି ସେ ଚନ୍ଦନ ରସ ପ୍ରତି ତାଙ୍କ ଆକର୍ଷିତ ହୋଇଗଲେ, ତେଣୁ ଏ ଭଗବାନ ଏଥିପାଇଁ ଗୋଟେ ହସିଲେ। କ'ଣ ପାଇଁ ଆଉ କ'ଣ ପାଇଁ ହସ କୁହାଗଲା ନା, ଯା ସ୍ତ୍ରୀ ସହାସ ପରିହାସମପି ପ୍ରକାମମ୍ ଶ୍ରୁତ୍ୱା ବଚୋ ନ କୁପିତା ହୃଦୟେ ଯଦି ସ୍ୟାତ୍ ବସ୍ୟା ଭବତ୍ ଅଚିରମ ଧ୍ୱନି ସେତି କୃଷ୍ଣ ତତ୍ ନିର୍ଣ୍ଣୟ କିମୁ ତା ଅବଦତ୍ ତଥୈବ। ଯା ସ୍ତ୍ରୀ ସହାସ ପରିହାସମପି ପ୍ରକାମମ୍, ଯେଉଁ ସ୍ତ୍ରୀ ସହିତ ଯଦି ହାସ ପରିହାସ କରି କଥା କହିଲେ ମଧ୍ୟ, ଶ୍ରୁତ୍ୱା ବଚୋ ନ କୁପିତା ହୃଦୟ ଯଦି ସାତ୍, ଶୁଣିକିରି ସେ ଯଦି କୁପିତା ହେଲେ ନାହିଁ, ତାହେଲେ ବସ୍ୟା ଭବତୀ ଅଚିର ମଧ୍ୱନି, ନିଶ୍ଚିନ୍ତ ଭାବରେ ସେ ତାଙ୍କର ବସ ହେଇଯିବ। ଅତି କୃଷ୍ଣ ତତ୍ ନିର୍ଣ୍ଣୟାତ୍ କି ମୁଁ ତାବତ୍ ତଥେଇବ। ଭଗବାନ ଏଇଟାକୁ ନିର୍ଣ୍ଣୟ କରିବା ପାଇଁ ଏଇଟାକୁ ଦେଖାଉଥିଲେ କି। ତେଣୁ ଏଇଭଳି ଭାବରେ ବିଭିନ୍ନ କାରଣରୁ ଭଗବାନ ହସିକିରି ବର୍ତ୍ତମାନ କହିବେ, ଏ ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ତେଣୁ ପର ଶ୍ଳୋକରେ କହୁଛନ୍ତି କ'ଣ କହିଲେ, ଯାହା ବିଲୋକ୍ୟ କୁବ୍ଜ ଯୁବତୀ ବରାନନା ପପ୍ରଚ୍ଛ, କ'ଣ ପ୍ରଚ୍ଛନ ପଚାରିଲେ, ପପ୍ରଚ୍ଛ କ'ଣ ପଚାରିଲେ ନା, ଏହି ଶ୍ଳୋକରେ କୁହାଯାଉଛି କା ତ୍ୱଂ ବରୋର୍ବେତ ଦୋହନୁଲେପନମ୍ କସ୍ୟାଙ୍ଗନେ ବା କଥୟସ୍ୱ ସାଧୁନଃ ଦେ। ଆମ ସହିତ ମିଶିକି ପଢ ଦେହ୍ୟା ବୟୋ ରଙ୍ଗ ବିଲେପ ଉତ୍ତମମ୍ ଭବିଷ୍ୟତି। ଆଉ ଗୋଟିଏ ଶ୍ଳୋକ ପାଠ କରିବା ଅଲଗା ହେଲା, କିନ୍ତୁ ଆଉ ସବୁ ଯେଉଁ ପାଠ କରିବା ଏକା ସହ ମିଶିକି ପାଠ କରିବା, ତେଣୁ ଆଉ ଥରେ ମିଶିକି ପାଠ କରିବା। କା ତ୍ୱଂ ବରୋର୍ବେତ ଦୋହନୁଲେପନମ୍ କସ୍ୟାଙ୍ଗନେ ବା କଥୟସ୍ୱ ସାଧୁନଃ ଦେହ୍ୟା ବୟୋ ରଙ୍ଗ ବିଲେପମୋତ୍ତମମ୍ ଶ୍ରେୟଃ ତତସ୍ତେନ ଚିରାତ୍ ଭବିଷ୍ୟତି। ଏ ଶ୍ଳୋକକୁ ଯଦି 8-10 ଥର ପାଠ କରିଦେବ ତୁମେ ସଂସ୍କୃତ ବୁଝିଯିବ, ସଂସ୍କୃତ ଶବ୍ଦ। ତେଣୁ ସେଥିପାଇଁ ଆମେ ଅନ୍ୱୟ କରୁଛେ ଏଠି। କ'ଣ କହିଲେ ଭଗବାନ ତାଙ୍କୁ ସମ୍ବୋଧନ କରୁଛନ୍ତି, ହେ ଅଙ୍ଗନେ, ଯେମିତି ରଜକକୁ ସମ୍ବୋଧନ କରିଥିଲେ ଅଙ୍ଗ, ଏ ପୁରୁଷମାନଙ୍କୁ ଅଙ୍ଗ ବୋଲି କୁହାଯାଉଛି, ସ୍ତ୍ରୀ ଲୋକମାନଙ୍କୁ ଅଙ୍ଗନେ, ଅତି ପ୍ରିୟ ଅତି ପ୍ରିୟା। ତେଣୁ ହେ ଅଙ୍ଗନେ, ହେ ବରରୁ ଦୁଇଟା ସମ୍ବୋଧନ କରୁଛନ୍ତି, ହେ ଅଙ୍ଗନେ। ଅଙ୍ଗନେ ଯେତେବେଳେ କହୁଛନ୍ତି, ଇଏ ଯେଉଁ ଯାଉଥିଲେ କୁବ୍ଜା ଯାଉଥିଲେ, ସେ ଭାବିଲେ କିଏ ସେ ଏତେ ସୁନ୍ଦର ବାଳକ ଜଣେ, ହଜାର ହଜାର ଲୋକ ତାଙ୍କ ପାଖରେ ଯାଉଛନ୍ତି, ସେ କାହାକୁ ସମ୍ବୋଧନ କରୁଛନ୍ତି ଅଙ୍ଗନେ, ସେ ଚିନ୍ତା କରିପାରିନି ମୋତେ କହୁଛନ୍ତି ବୋଲି। କିନ୍ତୁ ତାଙ୍କ ବାଟ ସାମ୍ନାରେ ରହିଯାଇଛନ୍ତି, ବାଟ ଓକାଳି ଦେଇଛନ୍ତି, ଟ୍ରାଫିକ୍ ହୁଇସିଲ୍ ମାରିଦେଇଛନ୍ତି, ରେଡ୍ ଲାଇଟ୍ ଦେଖାଇ ଦେଇଛନ୍ତି, ସେ ଯାଇପାରୁନାହିଁ। ତେଣୁ ସେ ଚିନ୍ତା କରୁଛନ୍ତି କାହାକୁ ସେ କହୁଛନ୍ତି ଅଙ୍ଗନେ, ମୋତେ କ'ଣ କହିପାରିବେ କେବେ ହେଲେ, ମୁଁ ତ ସବୁ ବହୁତ ଅସୁନ୍ଦରୀ, ଏଭଳି ଭାବରେ ଭାବୁଛନ୍ତି ସିଏ। ହେ ବରରୁ ଅଙ୍ଗନେ କହିଲେ ତଥାପି ସେ ଚାହୁଁନାହାନ୍ତି ତାଙ୍କୁ, ତେଣୁ ଯେତେବେଳେ କହିଲେ ବରଉରୁ, ବରଉରୁ କହିଲେ ସୁନ୍ଦର ଜଙ୍ଘ ଯାହାର ଯାହାଙ୍କର ବରଉରୁ, ସୁନ୍ଦର ଶ୍ରେଷ୍ଠ ଜଙ୍ଘ ଯାହାଙ୍କର, ତେଣୁ ତଥାପି ସେ କହୁଛି ମୁଁ ତ ସବୁ ଅସୁନ୍ଦରୀ ବ୍ୟକ୍ତି ଏ ଭାବୁଥିବେ। ଇତି ସ୍ୱ ଅପହାସଂ ସମ୍ବନ୍ଧୀୟ ପୃଚ୍ଛତି, ଭଗବାନ ଉପହାସ ଭାବୁ, ଇଏ ମୋତେ ଉପହାସ କଲେ କି ବର୍ତ୍ତମାନ ଚିନ୍ତା କରୁଛନ୍ତି, ମୋତେ ମଧ୍ୟ ଉପହାସ କରୁଛନ୍ତି, ମୁଁ ଅସୁନ୍ଦରୀ ତ ମୋତେ ସୁନ୍ଦରୀ ବୋଲି କହିଲେ ସେଥିପାଇଁ, ଆଉ ସେଥିପାଇଁ ଉପହାସ କରୁଛନ୍ତି। ଆଉ ବହୁତ ଲୋକ ଅଛନ୍ତି ଉପହାସ କରନ୍ତି, ଥଟା ତାମସା କରନ୍ତି। ତେଣୁ କହୁଛନ୍ତି ତ୍ୱଂ କା କସ୍ୟବା ଜନସ୍ୟ, ତମେ କିଏ ସୁନ୍ଦରୀ, ତମେ କିଏ କସ୍ୟବା, କାହାର ତମେ, ଏତତ୍ ଅନୁଲେପନମ୍, ତାଙ୍କ ସହିତ କଥା ହେଇକି କହୁଛନ୍ତି, ଆଙ୍ଗୁଠି ଦେଖିକି କହୁଛନ୍ତି, ଏତତ୍ ଅନୁଲେପନମ୍, ତମେ ଯେଉଁ ନେଉଛ ପାତ୍ରରେ ଯେଉଁ ଅନୁଲେପନମ୍ ଅଙ୍ଗ ବିଲେପନ ଦ୍ରବ୍ୟମ୍ ନେଉଛ, ଯେଉଁ ମାନେ ଚନ୍ଦନ ଇତ୍ୟାଦି ଯେଉଁ ନେଉଛ, ଉହ ଇତି ବିତର୍କ ସୂଚକ ଅଭ୍ୟମ ପଦମ ଇତମ୍ ଉତ୍ତମମ୍, ବହୁତ ସୁନ୍ଦର ଦେଖାଯାଉଛି ସେ ଚନ୍ଦନ ଦେଖିକିରି ଭଗବାନଙ୍କୁ ଲୋଭ ଆସିଗଲାଣି। ଉତ୍ତମମ୍ ଉତ୍କୃଷ୍ଟ ଅଙ୍ଗ ବିଲେପମ୍ ଆବୟୋ, ଏ ଯେଉଁ ଅଙ୍ଗ ବିଲେପ ନେଉଛ, ଚନ୍ଦନ ନେଉଛ, ଆବୟୋ ଦେହି, ଆବୟୋ କହିଲେ ଭାଇଙ୍କୁ ଆଉ ମୋତେ, ଆବୟୋ ଦୁଇ ଜଣଙ୍କୁ କୁହେ ଆବୟ, ଆମ ଆବ ଦୁଇ ଆମ ଦୁଇ ଜଣଙ୍କୁ ଦିଅ, ଏଭଳି ପ୍ରାର୍ଥନା କରୁଛନ୍ତି। ତଥା ଯଦି ସିଏ କହିବେ କାହିଁକି ଦେବୁ ତୁମକୁ, କ'ଣ ପାଇଁ ଦେବୁ ନା, ତଥ ଯଦି ଦେବ ଦାନାତ୍, ସେଇଟା ଯଦି ଦେବ ନ ଚିରାତ୍, ନ ଚିରାତ୍ କହିଲେ ସତ୍ୱରମେବ, ତେ କହିଲେ ତବ ଶ୍ରେୟ କଲ୍ୟାଣ ଭବିଷ୍ୟତି, ଯଦି ଦେବ ତୁମର ଶ୍ରେୟ ହେବ, ତୁମ ରୋଗ ଠିକ୍ କରିଦେବି ମୁଁ, ତୁମ ରୂପକୁ ଠିକ୍ କରିଦେବି, ଶ୍ରେୟ ଭବିଷ୍ୟତି, ତୁମର ଶ୍ରେୟ ହେବ। ଆମେ ଜାଣିନେ ଆମର ଶ୍ରେୟଟା କେଉଁଟା, ତେଣୁ ଅର୍ଜୁନ ଭଗବାନଙ୍କ ଶରଣରେ ଗଲେ, ପ୍ରଭୁ କାପନ ଦୋଷୋପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୂଢ ଚେତା, ଯତ୍ ଶ୍ରେୟସ୍ୟାନି ଶ୍ଚିତଂ ବୃହି ତନ୍ମେ ଶିଷ୍ୟସ୍ତେୟଂ ସାଧି ମାଂ ତ୍ୱାଂ ପ୍ରପନ୍ନମ୍। ମୋର ଶ୍ରେୟ କେଉଁଟା ଆପଣ ମୋତେ କୁହନ୍ତୁ ପ୍ରଭୁ। ଭାଗବତର ଆରମ୍ଭରେ ମଧ୍ୟ ସେ କଥା କୁହାଗଲା, ତତ୍ର ତତ୍ର ଅଞ୍ଜସା ଯୁଷ୍ମନ୍ ଭବତାଙ୍କ ଯଦି ବିନିଶ୍ଚିତ ପୁଂସା, ଆମେ ଏକାନ୍ତ ଶ୍ରେୟ, ଆମର ଶ୍ରେୟ ଜିନିଷଟା କ'ଣ କୁହନ୍ତୁ। ଭଗବାନ କହନ୍ତୁ ତୁମର ଶ୍ରେୟ ମୁଁ ପ୍ରଦାନ କରିବି ତୁମକୁ, ନ ଚିରାତ୍, ଶୀଘ୍ର ତୁମେ ପ୍ରାପ୍ତ ହୋଇଯିବ। ତେଣୁ ଏ ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାବାର୍ଥ କହିଛନ୍ତି, ଭଗବାନ ରସିକତାର ସହିତ ସେହି ରମଣୀକୁ ବରରୁ ଅର୍ଥାତ୍ ଏ ସୁନ୍ଦରୀ ଉରୁମୟୀ ବୋଲି ସମ୍ବୋଧନ କଲେ। ତାଙ୍କ ରସିକତା ବିଦ୍ୱେଷାତ୍ମକ ନଥିଲା, କାରଣ ସେ ତାକୁ ସୁନ୍ଦରୀରେ ପରିଣତ କରିବାକୁ ଉନ୍ମୁଖ ହୋଇଥିଲେ। ଭଗବାନ ସତ୍ୟ ସତ୍ୟ ସଂକଳ୍ପ, ସେ ଯାହା କହିବେ ସେଇଟା ସତ୍ୟରେ ପରିଣତ ହେବ, କିନ୍ତୁ ଇଏ ଭାବୁଥିବେ ମୋତେ ଥଟ୍ଟା ପରିହାସ କରୁଛନ୍ତି, କାରଣ ଇଏ ତ ସୁନ୍ଦରୀ ନୁହନ୍ତି ନାହିଁ, ଅସୁନ୍ଦରୀ, କେହି ତାଙ୍କୁ ଅନୁସା କରନ୍ତି ନାହିଁ, ଆଉ ଇଏ କାହାକୁ, ଆଗରେ ମଧ୍ୟ ଯୁବତୀ ସେ କୁହାଯାଇଛି, ଯୁବତୀ ବୟସ ହେଲେ ମଧ୍ୟ ଆଉ ତାଙ୍କର ତ କେହି ନାହାନ୍ତି, ତାଙ୍କୁ କିଏ ଦେଖୁନାହାନ୍ତି, ଚାହୁଁନାହାନ୍ତି ସେ କାହାକୁ ବିବାହ କରିବେ, ସମସ୍ତେ ତ ଅସୁନ୍ଦରୀ କହିକି କେହି ତାଙ୍କୁ ଅନୁସା କରୁନାହାନ୍ତି ମଧ୍ୟ, କିନ୍ତୁ ଆଜି ଇଏ ସୁନ୍ଦର ବାଳକ ଜଣକ, ସୁନ୍ଦର ପୁରୁଷ, 11 ବର୍ଷର ବାଳକ, ତାଙ୍କୁ 11 ବର୍ଷର ଯାହା ବି ହେଉ, ତାଙ୍କୁ ଏଇଭଳି ଭାବରେ ସମ୍ବୋଧନ କରୁଛନ୍ତି, ଇଏ ଭାବୁଛି ମୋତେ ମଧ୍ୟ ଥଟ୍ଟା କରୁଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ନ ଚିରାଗ, ଆଚ୍ଛା ଏଇଟା ପରେ କହିବା, ପ୍ରଶ୍ନୋକ୍ତା ବିତି ଯତ୍ ତଦା କ୍ଷୀର ବିଦା ପି ଅଙ୍ଗିନା ଅଜ୍ଞାନିତା ଅଙ୍ଗୀକୃତା। ପ୍ରଶ୍ନ ହରିଶ୍ୱରୀ କହୁଛନ୍ତି ତାଙ୍କ ଟୀକାରେ, କହୁଛନ୍ତି ପ୍ରଶ୍ନ ଉକ୍ତା ଇତି ଯତ୍ ତତ୍ ଅଖିଳ ବିଦାପି ଅଜ୍ଞାନିତା ଅଙ୍ଗୀକୃତା। ଯଦିଓ ଅଖିଳ ବିଦ୍ୟା, ଅଖିଳ ମାନେ ସବୁ ଜ୍ଞାନ ତାଙ୍କ ପାଖରେ ରହିଛି ଭଗବାନ ପାଖରେ, କିନ୍ତୁ ସେ ଅଜ୍ଞାନିତା ଅଙ୍ଗୀକୃତା, ଅଜ୍ଞାନୀ ହୋଇଗଲେ, ପଚାରୁଛନ୍ତି କିଏ ତୁମେ, କାହାର ତୁମେ, ଏଇଭଳିଆ ପଚାରିଲେ, କା ତ୍ୱଂ ସୁନ୍ଦରୀ ସୁନ୍ଦରୟୋ ଅୟମ୍ ଅପି ବା କସ୍ୟ ଅଙ୍ଗ ରାଗ କୃତେ, ସରି ଏଇଠୁ ଆରମ୍ଭ ହେଉଛି, କା ତ୍ୱଂ ସୁନ୍ଦରୀ ତାଙ୍କୁ ପଚାରୁଛନ୍ତି, ଯେଉଁ ଭଗବାନ ପଚାରୁଛନ୍ତି, କା ତ୍ୱଂ ସୁନ୍ଦରୀ ସୁନ୍ଦରୋ ଅୟମ୍ ଅପି ବା କସ୍ୟ ଅଙ୍ଗରାଗ କୃତେ ପ୍ରଶ୍ନୋକ୍ତୌ ଇତି ଯତ୍ ତଦା କ୍ଷୀର ବିଦାପି ଅଜ୍ଞାନିତା ଅଙ୍ଗୀକୃତା। ଜଣେ ଯେତେବେଳେ ଏ ଯେଉଁ ପଚାରୁଛନ୍ତି, କାହିଁକି ପଚାରୁଛନ୍ତି ନା, ଜଣେ ସ୍ତ୍ରୀ ଲୋକର ବସ ହୋଇଗଲେ ତାଙ୍କର ଜ୍ଞାନ ଭୁଲିଯିବେ, ସ୍ତ୍ରୀ ଲୋକ ବସ ହୋଇଗଲେ ତାଙ୍କ ଜ୍ଞାନ ଚାଲିଯିବ, ସେଇଟା ଦେଖିବା ପାଇଁ ଏଇଟା ପ୍ରଶ୍ନ ପଚାରୁଛନ୍ତି, ଯେମିତି କିଛି ଜାଣିନାହାନ୍ତି। ତେନ ସ୍ପଷ୍ଟ ମଭୂତ ଇଦଂ ଯଦବଳା ବିଦ୍ୱାଂସ ସମାକର୍ଷତି ଅଜ୍ଞାନମ୍ ସୁମୁଦେତି ତସ୍ୟ ଯ ଇହ ସ୍ୟାତ୍ ଅଙ୍ଗରାଗକ୍ଷଣ। ତେନ ସ୍ପଷ୍ଟ ମଭୂତ, ଏଇଟାକୁ ସ୍ପଷ୍ଟ କରିବା ପାଇଁ, ଜଣେ ସ୍ତ୍ରୀ ଲୋକର ବସ ହୋଇଗଲେ ତାଙ୍କର ଜ୍ଞାନ ଚାଲିଯିବ, ଏଇଟାକୁ ସ୍ପଷ୍ଟ କରିବା ପାଇଁ ଯତ୍ ଅବଳା ବିଦ୍ୱାଂସ ବି ଆକର୍ଷୟତି, ଯଦିଓ ସେ ସ୍ତ୍ରୀ ଲୋକକୁ ଅବଳା ବୋଲି କୁହାଯାଏ କିନ୍ତୁ ତାଙ୍କର ବହୁତ ବଳ ରହିଛି। ଅବଳା କ'ଣ ନା ବିଦ୍ୱାଂସ ଆକର୍ଷ, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ଆକର୍ଷଣ କରନ୍ତି। ଭଗବତ ଭାଗବତରେ ମଧ୍ୟ ଏ ଶ୍ଳୋକଟି ଅଛନ୍ତି, ନବମ ସ୍କନ୍ଦରେ ଜଜାତି ମହାରାଜ କଥା କହିଛନ୍ତି, ମାତ୍ରା ଶୁଶ୍ରା ଧୋଇତ୍ରା ବା ନା ବିବେକ୍ତା ସନ ଭବେତ ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାନ ସମୀପ କରିଛନ୍ତି। ଆମର ବ୍ୟାସଦେବ ଯେତେବେଳେ ଏ ଶ୍ଳୋକଟି ରଚନା କଲେ, ତାଙ୍କର ଅନେକ ଶିଷ୍ୟ ଥିଲେ, ଜଣେ ଥିଲେ ତାଙ୍କ ନାଁ ହେଉଛି କ'ଣ, ଯେଉଁ କର୍ମବାଦ ଜୟମିନୀ। ଜୟମିନୀ କହିଲେ ଗୁରୁଦେବ କହୁଛନ୍ତି ବିଦ୍ୱାଂସ ସମୀପ କରିଛନ୍ତି, ବିଦ୍ୱାନ ବ୍ୟକ୍ତିମାନଙ୍କୁ କ'ଣ ଏଭଳି ଅଭିଭୂତ ହୋଇଯିବେ, ସେମାନେ ମାଆଙ୍କ ପାଖରେ ଥିଲେ କ'ଣ ତାଙ୍କର ଅସୁବିଧା ହେବ, ଭଉଣୀ ପାଖରେ ଝିଅ ପାଖରେ ଥିଲେ କ'ଣ ଅସୁବିଧା ହେବ, ବିଦ୍ୱାଂସ ବି କାହିଁକି ଅବିଦ୍ୱାନ ମାନଙ୍କ ପାଇଁ ଅସୁବିଧା ହୋଇପାରେ, ବିଦ୍ୱାନ ନା ବିଦ୍ୱାଂସ ସମୀପ କରିଛନ୍ତି। ନା ନା ଚେଞ୍ଜ ଇଏ ଏଇଟା ମୁଁ କହିଦେଉଛି, ତାହେଲେ ଭଲ ଭାବରେ ବୁଝେଇ ଦେଉଛି। ଏଇଟା ଭାଗବତ ଶାସ୍ତ୍ର, ଏଇଟା ହେଉଛି ଏଥିରେ ବ୍ରହ୍ମ ପ୍ରବାଦ ବିପ୍ରଲିପ୍ସା କରଣାପାଠ ନାହିଁ ନା, ଦୋଷ ଏଥିରେ ନାହିଁ। ସିଏ ବୁଝିପାରିଲେ ନାହିଁ, ସିଏ ଭାବିଲେ ବିଦ୍ୱାନ ବ୍ୟକ୍ତିମାନେଙ୍କର ତାଙ୍କର ଚିତ୍ତ ଇତସ୍ତତ ହେବ ନାହିଁ, ମାଆଙ୍କ ପାଖରେ ଥିଲେ ବା ଭଉଣୀ ପାଖରେ ବା ଝିଅ ପାଖରେ ଥିଲେ, ମନାକରେ ଯେ ଏକ ଅବିଭକ୍ତ ଆସନରେ ବସିବା ପାଇଁ ମନା କରାଯାଇଛି, ତେଣୁ ତାଙ୍କର ଏ ଡାଉଟ୍ ହେଲା। ତେଣୁ ଗୁରୁଦେବ ତାଙ୍କର ଡାଉଟ୍କୁ ମୋଚନ କଲେ, କିଭଳି ଭାବରେ ଗୋଟେ ବ୍ୟବସ୍ଥା କରିଦେଲେ, ଜୟମିନୀ ଯେଉଁ ରହୁଥିଲେ ତାଙ୍କର ଆଶ୍ରମରେ, ସେ ଆଶ୍ରମରେ ଗୋଟେ ରାତିରେ ଗୋଟେ ସୁନ୍ଦରୀ ସ୍ତ୍ରୀ ଲୋକ ଯାଇ ପହଞ୍ଚିଗଲେ। ଏ ପ୍ରକୃତରେ ଏଇ ବ୍ୟାସଦେବ ନିଜେ ଯାଇଛନ୍ତି ଗୁରୁଦେବ ପରୀକ୍ଷା କରିବା ପାଇଁ, ତେଣୁ ଯାଇ ତାଙ୍କ ଯେତେବେଳେ ପଚାରିଲେ କବାଟ ଠକଟକ କଲେ, ସେ କବାଟ ଖୋଲିଲେ ଦେଖିଲେ ସ୍ତ୍ରୀ ଲୋକ ଜଣେ ବହୁତ ସୁନ୍ଦରୀ ସ୍ତ୍ରୀ ଲୋକ, ପଚାରିଲେ କ'ଣ ପାଇଁ ତୁମେ ଏଠିକି ଆସିଲ, ଏଇଟା ହେଉଛି ବ୍ରହ୍ମଚାରୀ ଆଶ୍ରମ, ଏଠି ସ୍ତ୍ରୀ ଲୋକମାନେ ଆସିବେ ମନା, ନା ଏମିତି ଗୋଟେ ଅସୁବିଧା ହୋଇଯାଇଛି ମୋର, ଏ ବର୍ଷା ହୋଇଯାଉ ବର୍ଷା ହୋଇଯାଉଛି ରାତି ବର୍ଷା ରାତି, ଆଉ ମୁଁ ଏଇ ସ୍ଥାନରେ ପହଞ୍ଚିଯାଇଛି, ମୁଁ ରାସ୍ତା ପାଉନାହିଁ, ମୋ ପାଖରେ ଅସୁବିଧା ହୋଇଯାଇଛି, ମୋତେ ଆଜି ରାତିରେ ସ୍ଥାନ ଦିଏ, ମୁଁ ସକାଳୁ ଚାଲିଯିବି। ଏଇଭଳିଆ ଯେତେବେଳେ କହିଲେ ବହୁତ ଅନୁନୟ ବିନୟ କଲେ, ଠିକ୍ କହିଲେ ଠିକ୍ ଅଛି ତୁମେ ଏଇ ଘରେ ରୁହ, ଏ ଘରେ ଚାବି ପକାଇକି ରହିବ, ଆଉ କିଏ ମୁଁ ଡାକିଲେ ମୋତେ ଖୋଲିବ ନାହିଁ, କିଏ ଡାକିଲେ ଖୋଲିବ ନାହିଁ, ଏଇଭଳି ଭାବରେ କହି ସିଏ ଗଲେ ଅନ୍ୟ ବାହାରେ ରହିଲେ। କିନ୍ତୁ ତାର ମୁହଁକୁ ଦେଖିଦେଇଛନ୍ତି, ଆଉ ତାଙ୍କର କାମ ଭାବ ଯାହା ତ ହୋଇଯାଇଛି, ଆଉ ସେ ରାତିରେ ଆଉ ଯେତେ କବାଟ ଠକଟ କଲେ ସେ ଗୁରୁଦେବ ରହିଛନ୍ତି ପରୀକ୍ଷା କରାହେଉଛି, ଏଭଳି ସେ କାମାତୁର ହୋଇଗଲେ, ସେ ଚାଳ ଛପର ସବୁ ରହି ଚାଳ ଉପରକୁ ଯାଇକି ଛପର ତାକୁ ଫାଟିକିରି ଯାଇକି ଡେଇଁରେ ତା ଭିତରୁ ଗୃହ ଭିତରୁ ପ୍ରବେଶ କଲେ। ହଁ ତେଣୁ ସିଏ କହିଲେ ଆପଣ କାହିଁକି ଆସିଲେ ଏଠିକି, ମୁଁ ତ ଖୋଲୁନଥିଲି, ଆପଣ କାହିଁକି ଖୋଲ, ନା ମୁଁ ତୁମର ସଙ୍ଗ କରିବା ପାଇଁ ଚାହୁଁଛି, ନା ଯଦି ସଙ୍ଗ କରିବ ତାହେଲେ ଗୋଟିଏ କଣ୍ଡିସନରେ, ନା କ'ଣ, ନା ତୁମେ ଘୋଡ଼ା ହେବ ମୁଁ ତୁମ ଉପରେ ବସିବି, ବସିକିରି ମୁଁ ଯେଉଁଠି କହିବି ତୁମେ ସେଠି ଯିବ, ତାହେଲେ ମୁଁ ତୁମର ସଙ୍ଗ କରିପାରେ, ନା ହଉ ଠିକ୍ ଅଛି। ତେଣୁ ଘୋଡ଼ା ହୋଇଗଲେ ସିଏ ଗୁରୁଦେବ ବସିଛନ୍ତି ସ୍ତ୍ରୀ ଲୋକ ବୋଲି ଭାବୁଛି ଇଏ, ତେଣୁ ଯେତେବେଳେ ନେଉଛନ୍ତି ତା ଚୁଟିକି ଟିକିଏ ଟାଣିଦେଲେ, ଟାଣିଦେଲେ ଦେଖିଲେ ଗୁରୁଦେବ ବସିଛନ୍ତି ଉପରେ, ସେ ତ ଜାଣିଲେ। ତେଣୁ ଏଇଟାକୁ ବିଦ୍ୱାନ ସମୀପ କରିଛନ୍ତି, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ତାଙ୍କର କ'ଣ ଇନ୍ଦ୍ରିୟ, ଭାଗବତ ଗୀତାରେ ମଧ୍ୟ ସେ କଥା କୁହାଗଲା, କ'ଣ କ'ଣ ସେ ଭଗବତ ଗୀତାରେ କୁହାଏ ଦ୍ୱିତୀୟ ଅଧ୍ୟାୟରେ, ସେସବୁ ସମସ୍ତଙ୍କର ଚିତ୍ତ ଆକର୍ଷିତ ହୋଇଯିବ, ଏଭଳି ଭଗବାନଙ୍କର ଇଏ ହେଉଛି ମାୟା, ସ୍ତ୍ରୀ ଲୋକ ହେଉଛନ୍ତି ଭଗବାନଙ୍କ ମାୟା। ତୃତୀୟ ସ୍କନ୍ଦରେ କପିଳଦେବ ମଧ୍ୟ ଭଗବାନଙ୍କ ମାଆଙ୍କୁ କହିଲେ, ବଳଂ ମେ ପଶ୍ୟ ମାୟା ସ୍ତ୍ରୀ ମାୟା ଜୈନ ଦିଶାମ, ହେ ମା ଇଏ ଦେଖ ଏ ଯେଉଁ ସ୍ତ୍ରୀ ଲୋକ ମାନେ ଏମାନେ ହେଉଛନ୍ତି ମୋର ବଳ, ମାୟା ବଳ, ଯିଏକି ସମସ୍ତଙ୍କୁ ଜୟ କରିଯିବେ, ଜୈନ ଦିଶାମ ଏସବୁ କଥା ରହିଛି। ତେଣୁ ଭଗବାନ ତାଙ୍କର ଲୀଳା ମାଧ୍ୟମରେ ଦେଖାଉଛନ୍ତି ଯେ ସ୍ତ୍ରୀ ଲୋକମାନଙ୍କ ପ୍ରତି ଆକୃଷ୍ଟ ହେଲେ ଏଇ ଅସୁବିଧା ସବୁ ରହିଛି, ସତର୍କ ହେଇ ରହିବ, ବିଶେଷ ଭାବେ ବ୍ରହ୍ମଚାରୀ ବାନପ୍ରସ୍ଥ ଏବଂ ସନ୍ନ୍ୟାସୀମାନଙ୍କ ପାଇଁ ଏଇ ଶିକ୍ଷା ଦିଆଯାଉଛି। ତେଣୁ ତା ପର ସେଥିରେ କହୁଛନ୍ତି ହରିଶ୍ରୀ ଆଉ କହୁଛନ୍ତି, ନ ଶ୍ରଦ୍ଧା ବର୍ଦ୍ଧତେ ଲୋକେ ସତ୍ଫଳ ଶ୍ରବଣଂ ବିନା ଶ୍ରେୟସ୍ତେ ନ ଚିରା ଭାବି ଇତ୍ୟୁଚେ ଯୁକ୍ତ ମଧୁକ୍ଷଜ। ତାପରେ ଭଗବାନ ଯେଉଁ କହିଲେ ନ ଚିରାତ୍, ଯଦି ତୁମେ ଦେବ ତାହେଲେ ଶ୍ରେୟ ତତସ୍ତେ, ତୁମ ଶ୍ରେୟ ପ୍ରାପ୍ତ ହେବ। ଏଇଟା କହିଲେ କାହିଁକି ନା ନ ଶ୍ରଦ୍ଧା ବର୍ଦ୍ଧତେ ଲୋକେ, ଲୋକମାନଙ୍କର ଶ୍ରଦ୍ଧା ବର୍ଦ୍ଧନ ହେବ ନାହିଁ। ସତ୍ଫଳ ଶ୍ରବଣ ବିନା, ସତ୍ଫଳ ଶ୍ରବଣ ନ କଲେ ଯଦି କିଛି ଫଳ ନାହିଁ କାହିଁକି ତାଙ୍କର ଶ୍ରଦ୍ଧା ଆସିବ। ସତ୍ଫଳ ଶ୍ରବଣରେ ହିଁ ଲୋକମାନଙ୍କ ଶ୍ରଦ୍ଧା ବଢ଼େ। ସେଥିପାଇଁ ଶ୍ରେୟସ୍ତେ ନ ଚିରାତ୍ ଭାବି ଇତ୍ୟୁଚେ ଯୁକ୍ତମ ଅଦୁକ୍ଷଜ। ସେଥିପାଇଁ ଭଗବାନ କହିଲେ ଏ ଶ୍ରବଣ ଭାଗବତ କହିବା ପାଇଁ ଆମକୁ ଭାଗବତ ଶ୍ରବଣ କହିବାକୁ ପଡ଼ୁଛି। ଫଳ ହେଉଛି ଏହା, ଭାଗବତ ଶ୍ରବଣ କଲେ ଏଇ ସବୁ ଫଳ ପାଇବ, ଭଗବତ ଗୀତା ଶ୍ରବଣ କଲେ ଏଇ ଫଳ ପାଇବ, ଏ ଶାସ୍ତ୍ର ଅଧ୍ୟୟନ କଲେ ଏଇ ଫଳ ପାଇବ। ସବୁ ଭାଗବତରେ ସବୁ ଲୀଳାମାନଙ୍କରେ ସବୁ ଗୋଟେ ଗୋଟେ ଚରିତ୍ରରେ ସେ ବର୍ଣ୍ଣନା, ଧ୍ରୁବ ଚରିତ୍ର, ଧ୍ରୁବ ଚରିତ୍ର ଶୁଣିଲେ କ'ଣ ହେବ ଫଳ, ଗଜା ଆମର ଯେଉଁ କୁହାଯାଇଛି ଯେଉଁ ଗଜ, ଗଜରାଜ ଚରିତ୍ର ଯଦି ଶ୍ରବଣ କରିବ କ'ଣ ଫଳ ହେବ, ସମୁଦ୍ର ମନ୍ଥନ ଚରିତ୍ର ସବୁ ଶ୍ରବଣ କଲେ କ'ଣ ଫଳ ହେବ, ଗୋଟିଏ ଗୋଟିଏ କରି ଫଳ କହୁଛନ୍ତି ଭଗବାନ। ଏମାନେ ବ୍ୟାସଦେବ କହୁଛନ୍ତି ଶ୍ରୀମଦ୍ ଭାଗବତଙ୍କୁ ପୂର୍ଣ୍ଣ ଭାବରେ ଶ୍ରବଣ କଲେ କ'ଣ ଫଳ ସେଇଟା ମଧ୍ୟ କୁହାଯାଇଛି। ତେଣୁ ଏହିଭଳି ଭାବରେ ସବୁବେଳେ କୁହାଯାଉଛି ତୁମେ ଏଇଟା ଶୁଣିଲେ ଏଇଟା ହେବ, ଫଳ ପ୍ରାପ୍ତ ହେବ। ଫଳ ଯଦି ନ ଶୁଣିବେ ଏଇଟା ମୁଁ ପାଇବୁ ତାହେଲେ କିଏ ଆସିବେ ନାହିଁ। ଯଦି ଆମେ ସଣ୍ଡେ ପ୍ରୋଗ୍ରାମ କରୁଛେ ଆମେ କହିବା ଯଦି ତୁମେ ଖାଦ୍ୟ ପ୍ରସାଦ ନ ଦିଆଯିବ ତାହେଲେ କେହି ଆସିବେ ନାହିଁ, ପ୍ରସାଦ ହେଉଛି କହିକି ଆସିବେ। ଫଳ ଫଳ କହିଲେ ଯାଇକି ଲୋକମାନେ ଆକର୍ଷିତ ହେବେ, ଶ୍ରଦ୍ଧା ଆସିବ। ତେଣୁ ଭଗବାନ ମଧ୍ୟ ଶ୍ରଦ୍ଧା ଉତ୍ପନ୍ନ କରିବା ପାଇଁ କହିଦେଲେ ତୁମେ ଯଦି ଦେବ ମୋତେ ଟିକେ ଚନ୍ଦନ ଟିକେ ଦେବ ତାହେଲେ ତୁମେ ତୁମର ଶ୍ରେୟ ପ୍ରାପ୍ତ ହୋଇଯିବ। ଅଚିରାତ୍, ଡେରି ହେବ ନାହିଁ, ସାଙ୍ଗେ ସାଙ୍ଗେ ପ୍ରାପ୍ତ ହୋଇଯିବ, ସାଙ୍ଗେ ସାଙ୍ଗେ ମୁଁ ଦେଇଦେବି ତା'ର ମୂଲ୍ୟ ବା ଶ୍ରେୟ ତୁମେ ପ୍ରାପ୍ତ ହୋଇଯିବ। ତେଣୁ ଏଠି ସନାତନ ଗୋସ୍ୱାମୀ ନ ଚିରାତ୍, ଆଉ ଗୋଟେ ମଧ୍ୟ ଅର୍ଥ ହେବ କ'ଣ ନା ଭଗବାନ ହସି ହସି କହୁଛନ୍ତି ନା, ହସି ହସି କହୁଛନ୍ତି ମଜା କରୁଛନ୍ତି, ତେଣୁ ସେ ଅର୍ଥ ବି ଆସିବ କ'ଣ ନା ଚିରାଦପି ନ ଭବିଷ୍ୟତି ଇତି ନର୍ମ। ନ ଚିରାତ୍ କହିବା କ'ଣ ହେଲା, କ'ଣ ଲେଖା ହେଇଛି ନ ଚିରାତ୍, ନ ଚିରାତ୍ ମାନେ ଅଚିରାତ୍, ଶୀଘ୍ର ମାନେ ଡେରି ହେବ ନାହିଁ, କିନ୍ତୁ ନ ଚିରାତ୍ କହିଲେ କ'ଣ, ନ ଚିରାତ୍ କହିଲେ ଚିରାଦପି ନ ଭବିଷ୍ୟତି, ମାନେ ଡେରିରେ ମଧ୍ୟ ପ୍ରାପ୍ତ ହେଉନି, ଏବେ ପ୍ରାପ୍ତ ହେଉନି, ଡେରିରେ ମଧ୍ୟ ପ୍ରାପ୍ତ ହେଉ ନାହିଁ, ଆର ଅର୍ଥ ମଧ୍ୟ ଏମିତି ହେବ। ଭଗବାନ ହସି ହସି କହୁଛନ୍ତି ନର୍ମ, ଥଟା ପରିହାସ ହେଉଛି। ତେଣୁ ନ ଚିରାତ୍ ଭବିଷ୍ୟତ କହିଲେ ଏବେ ତ ପାଇବ ନାହିଁ, ବର୍ତ୍ତମାନ ପାଇବ ନାହିଁ, ଡେରିରେ ମଧ୍ୟ ପାଇବ ନାହିଁ, ତାର ଏ ମଧ୍ୟ ଅର୍ଥ ହେବ। ପୂଜା କାଳେ ଚିନ୍ତା କରିବେ ଏଇଭଳି ଭାବରେ ଚିନ୍ତା କରିପାରନ୍ତି। ଯାହା ହେଉ, ତେଣୁ ତା'ପର ଶ୍ଳୋକ ତିନିରେ କହୁଛନ୍ତି ଶୈରେନ୍ଦ୍ରୀ ଉବାଚ, ତାର ନାମ ହେଉଛି ଶୈରେନ୍ଦ୍ରୀ, ସେ କ'ଣ କହୁଛନ୍ତି ମିଶିକିରି ପଢ଼ିବା। ଦାସ୍ୟସ୍ମହଂ ସୁନ୍ଦର କଂସ ସମ୍ମତା ତୀବ୍ରକ୍ର ନାମା ହନୁଲେପ କର୍ମଣି ମଦଭାବିତଂ ଭୋଜ ପତେରତି ପ୍ରିୟଂ ବିନା ଯୁବାଙ୍କୋ ନ୍ୟତମସ୍ତଦର୍ହତି। ସେ ଶୈରେନ୍ଦ୍ରୀ ବର୍ତ୍ତମାନ କହୁଛନ୍ତି କ'ଣ କହିଲେ, କହିଲେ ଶୈରେନ୍ଦ୍ରୀ ସାଧ୍ୱୀ ସା ସାଧ୍ୱୀ ସିଏ ଶୈରେନ୍ଦ୍ରୀ ସିଏ ଉବାଚ, ସିଏ ଏଭଳି ଭାବରେ କହିଲେ ହେ ସୁନ୍ଦର, ଭଗବାନ ତାଙ୍କୁ କ'ଣ ସମ୍ବୋଧନ କରିଥିଲେ, ଏ ବରରୁ ହେ ସୁନ୍ଦରୀ ଦୁଇଟା ସମ୍ବୋଧନ କରିଥିଲେ, ସିଏ ମଧ୍ୟ ସମ୍ବୋଧନ କଲେ ହେ ସୁନ୍ଦର, ହେ ସୁନ୍ଦର ତ୍ରିବକ୍ର ନାମା ତିସ୍ର ଗ୍ରୀବ ଉରୁ କଟ୍ୟ ବକ୍ରା ଇତି ତ୍ରିବକ୍ର ଇତି ନାମ ଯଶା ସା। ଏକଥା ସୁଦର୍ଶ ମଧ୍ୟ ତାଙ୍କ ଭାଷ୍ୟ କହିଛନ୍ତି, ତିନି ସ୍ଥାନରେ ସେ ବକ୍ର ଥିଲେ, କେଉଁଠି କେଉଁଠି ନା ଗ୍ରୀବା ବେକ ପାଖରେ ଏମିତି ଟିକେ ବଙ୍କା ହୋଇଥିଲା ଭଗବାନଙ୍କ ସେଇଭଳି ଭାବରେ ରହିଛି, କଟିରେ କଟିରେ ବଙ୍କା ରହିଥିଲା ତାଙ୍କର, ଭଗବାନ ମଧ୍ୟ ସେ ରହିଛି ବଙ୍କା, ଏବଂ ଇତ୍ରୀ ତ୍ରିବକ ହଁ ତିସ୍ର ଗ୍ରୀବା ଉରୁ 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 କହିଲେ ବକ୍ଷ ଦେଶରେ ମଧ୍ୟ ତାଙ୍କର ଟିକେ ବକ୍ର ଥିଲା ବା କୁଜ ହୋଇକି ରହିଥିଲା, ତେଣୁ ସେଟା ବକ୍ର ଭଳି। ତେଣୁ ଏଇ ତିନି ସ୍ଥାନରେ ସେ ବକ୍ର ଥିଲେ। ଅହଂ ହି ଅନୁଲେପ କର୍ମାଣି, ମୁଁ ହେଉଛି ସେ କହିଲେ, ସେ କହିଲେଣି ମୁଁ ଶୈରେନ୍ଦ୍ର ବୋଲି, ତାଙ୍କ ସୁଖଦେବ ଗୋସ୍ୱାମୀ ଶୈରେନ୍ଦ୍ର ବାଚ, ସୁଖଦେବ ଗୋସ୍ୱାମୀ କହିଲେ ଶୈରେନ୍ଦ୍ର କହିଲେ, ସିଏ କହିଲେନି ମୁଁ ଶୈରେନ୍ଦ୍ର ବୋଲି, ସେ କହିଲେ ମୁଁ ତ୍ରିବକ୍ରା, ତ୍ରିବକ୍ରା କାହିଁକିନା ଲୋକମାନେ ଜାଣନ୍ତି ତା ନାଁ କିଏ ମନେ ପକାଇବ, ଯଦି ଗୋଟେ ଉନ୍ନତ ସ୍ଥିତିରେ ଥାନ୍ତି ସମସ୍ତେ ଆଜ୍ଞା ଆଜ୍ଞା କହିକି ଇଏ କରୁଥାନ୍ତେ, ଆକୁ କେହି ପଚାରୁନାହାନ୍ତି, ଅସୁନ୍ଦରୀ ଭଳି ରହିଛି, ତେଣୁ ତ୍ରିବକ୍ରା ବୋଲି କହୁଛନ୍ତି, ଯଦିଓ ତା ନାମ ରହିଛି କିନ୍ତୁ ତାଙ୍କ ନାଁରେ କେହି ଡାକୁନାହାନ୍ତି, ତ୍ରିବକ୍ରା ବୋଲି କହୁଛନ୍ତି ସମସ୍ତେ, ତ୍ରିବକ୍ରା ତିନି ସ୍ଥାନରେ ରହିଛି, ଏଇଟା କ'ଣ ଘୃଣା ସୂଚକ ଭାବରେ କଥା ମୋତେ କହୁଥିବେ, ତେଣୁ ସିଏ ମଧ୍ୟ ଶୁଣି ଶୁଣିକିରି ସିଏ ମଧ୍ୟ ଭୁଲିଗଲାଣି ଯେ ମୁଁ ଶୈରେନ୍ଦ୍ର ବୋଲି, ସିଏ ଭୁଲିଗଲାଣି, ତେଣୁ ସିଏ କହୁଛି ସୁଖଦେବ କିନ୍ତୁ ଭୁଲିନାହାନ୍ତି, ସୁଖଦେବ କହୁଛନ୍ତି ଶୈରେନ୍ଦ୍ର ବା ଶୈରେନ୍ଦ୍ର କହୁଛି କ'ଣ ନା ମୁଁ ତ୍ରିବକ୍ରା, ସମସ୍ତେ ଡାକୁଛନ୍ତି ତ୍ରିବକ୍ରା ତ୍ରିବକ୍ରା, ତେଣୁ ସିଏ ମଧ୍ୟ ଭୁଲିଗଲାଣି ମୁଁ ଶୈରେନ୍ଦ୍ର ବୋଲି, ତେଣୁ ସିଏ କହୁଛି ଅହଙ୍ଗି ହେ ସୁନ୍ଦର ତ୍ରିବକ୍ର ନାମ, ମୋର ନାମ ହେଉଛି ତ୍ରିବକ୍ର, ହେ ସୁନ୍ଦର ତ୍ରିବକ୍ର ନାମ ଅହଂ ହି ଅନୁଲେପ କର୍ମାଣି, ଅଙ୍ଗ ବିଲେପନ କାର୍ଯ୍ୟ, ଅଙ୍ଗରେ ଏହିସବୁ ଚନ୍ଦନ ପ୍ରଦାନ କରେ ମୁଁ, କଂସ ସମତା, କଂସ ସମତା କହିଲେ କଂସସ୍ୟ ଭୂମତା, କଂସ ମୋତେ ଏକା ସମ୍ମାନ କରେ ବା ବହୁତ ମୋତେ ପସନ୍ଦ କରେ, ମୁଁ ସୁନ୍ଦର ଭାବରେ ତାକୁ ଚନ୍ଦନ ଦିଏ ବୋଲି ସିଏ ମୋତେ ବହୁତ ପସନ୍ଦ କରେ, କଂସ ସମତା ଭୂମତା, ଦାସୀ ଅସ୍ମି, ମୁଁ ହେଉଛି ଦାସୀ, ଦାସୀ ଅସ୍ମି, ଭୋଜପତେ କଂସସ୍ୟ, ଭୋଜପତେ ହେଉଛି, ଭୋଜପତେ ହେଉଛି ଭୋଜବଂଶର, ଯଦିଓ ଭୋଜପତି ହେବା କଥା ତାଙ୍କର ପିତା ଉଗ୍ରସେନ, କିନ୍ତୁ ଇଏ ଉଗ୍ରସେନ ବନ୍ଦୀ କରି ରଖିଛନ୍ତି, ବର୍ତ୍ତମାନ ଭୋଜପତି ହୋଇଯାଇଛନ୍ତି କଂସ, ମୃତ୍ୟୁର ଭୋଜପତେ 43 ଅଧ୍ୟାୟରେ ଗୋଟେ ଶ୍ଳୋକ ଆସିବ, ଭୋଜପତେ ଭୋଜପତେ କହିଲେ କଂସ, ଭୋଜବଂଶର ସେ ହେଉଛନ୍ତି ମୁଖ୍ୟ, ତାଙ୍କ ମୁଖ୍ୟକୁ ବନ୍ଦୀ କରିଦେଇଛନ୍ତି, ନିଜେ ମୁଖ୍ୟ ଆସନ ଦେଇଛନ୍ତି, ସେଥି ଭୋଜପତେ ଅତି ପ୍ରିୟମ ଅତି ପ୍ରୀତିଜନକ, ମୁଁ ଯେଉଁ ତାଙ୍କୁ ଚନ୍ଦନ ଦୁଏ ସିଏ ମୋତେ ବହୁତ ସେଇଟାକୁ ତାଙ୍କୁ ଆନନ୍ଦ ଲାଗେ, ବହୁତ ଅତି ପ୍ରୀତିଜନକ ବୋଲି କୁହାଯାଉଛି, ଅତି ପ୍ରିୟମ ମଦ ଭାବିତ ମୟା କଳ୍ପିତ, ମୁଁ ଯେଉଁ ତାଙ୍କୁ ଚନ୍ଦନ ଦିଏ ସିଏ ବହୁତ ପ୍ରିୟ ପ୍ରୀତି ହୋଇଯାଆନ୍ତି ମୋ ଉପରେ, ତତ୍ କହିଲେ ସେ ଅଙ୍ଗଲେପନମ ଯୁବାଂ ବିନା ଅନ୍ୟତମ ଅରତି, ସେ ଯେଉଁ ଯଦିଓ କଂସକୁ ମୁଁ ଚନ୍ଦନ ଦିଏ କିନ୍ତୁ ଯୁବାଂ ବିନା, ସେ କହିଲେ ଆବୟୋ ଆମ ଦୁଇ ଜଣଙ୍କୁ, ତେଣୁ ଇଏ ମଧ୍ୟ କହିଲେ ଯୁବାଂ ତମ ଦୁଇ ଜଣଙ୍କ ବିନା ଆଉ କିଏ ଅନ୍ୟତମ ଅରତି କିଏ ଯୋଗ୍ୟ ହୋଇପାରେ ଏ ଚନ୍ଦନର, ଏ ଚନ୍ଦନର କ'ଣ କଂସ ପ୍ରକୃତରେ ଯୋଗ୍ୟ ବ୍ୟକ୍ତି, ଆପଣ ତମେ ଦୁଇ ଜଣ ହେଉଛ ପ୍ରକୃତରେ ଯୋଗ୍ୟ ବ୍ୟକ୍ତି, ଏଇଭଳି ଭାବରେ ଆର ଅର୍ଥ ରହିଛି, କିନ୍ତୁ ଆର ଯଦି ଭିତରକୁ ପ୍ରବେଶ କରିବା, ବାହାର ଅର୍ଥ ହେଉଛି ଏଇଟା, କିନ୍ତୁ ଭିତରେ ପ୍ରବେଶ କଲେ ବହୁତ ପ୍ରକାର ତାର ଅର୍ଥ ଆସିବ, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଟୀକା ସବୁ କରିଛନ୍ତି, ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତିନି ଶ୍ଳୋକରେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯେ କୁବ୍ଜା ନାମରେ ପରିଚିତ ତ୍ରିବକ୍ରା ସୁନ୍ଦର ସମ୍ବୋଧନଟି ଏକ ବଚନରେ କହିଥିଲା, ସୁନ୍ଦର କହିଥିଲା, କାରଣ ସେ ବୁଝାଇବାକୁ ଚାହୁଁଥିଲା କ'ଣ ହେବା କଥା, ଦୁଇ ବଚନରେ କ'ଣ ହେବା କଥା, ସଂସ୍କୃତ କାହାର ଜ୍ଞାନ ଅଛି ଦୁଇ ବଚନରେ କ'ଣ ହେବା କଥା, ନା ସୁନ୍ଦର ସୁନ୍ଦରଟା ଦୁଇ ବଚନରେ କ'ଣ ହେବ, ସୁନ୍ଦର ହଉ ସୁନ୍ଦର ହଉ ହେବା କଥା, ସୁନ୍ଦର କାହିଁକି କହିଲେ ଏକ ବଚନରେ, ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ଧରିଲେ ସେଟାକୁ, ସୁନ୍ଦର ସମ୍ବୋଧନଟି ଏକ ବଚନରେ କହିଥିଲା କାରଣ ସେ ବୁଝାଇବାକୁ ଚାହୁଁଥିଲା ଯେ ସେ କେବଳ ମାତ୍ର କୃଷ୍ଣଙ୍କ ପାଇଁ ପ୍ରାଣ ପ୍ରଣୟ ଆକାଂକ୍ଷା ଅନୁଭବ କରୁଛି, ତେଣୁ ତୁମ ଉଭୟଙ୍କ ପାଇଁ ଯୁବାଙ୍କ ଶବ୍ଦଟିକୁ ବ୍ୟବହାର କରି ତାର ପ୍ରଣୟ ଆବେଗକୁ ସେ ଲୁଚାଇବାକୁ ଚେଷ୍ଟା କରିଥିଲା, କୁବ୍ଜାକୁ ତ୍ରିବକ୍ର ନାମଟି ନିର୍ଦ୍ଦେଶ କରୁଛି ଯେ ତାର ଶରୀର ବେକ ଛାତି ଏବଂ କମରରେ ବକ୍ର ଥିଲା, ତେଣୁ ସେ କହିଲା ସୁନ୍ଦର ବୋଲି ସମ୍ବୋଧନ କଲା କିନ୍ତୁ ଯୁବାଙ୍ଗ ଶବ୍ଦ ବ୍ୟବହାର କଲା, ଯୁବାଙ୍ଗ କହିଲେ ତୁମେ ଦୁଇ ଜଣ, ତୁମ ଦୁଇ ଜଣ ବ୍ୟତୀତ ଆଉ କିଏ ଚନ୍ଦନ ପାଇଁ ଯୋଗ୍ୟ ନୁହନ୍ତି, କାରଣ ସୁନ୍ଦର ଯେଉଁ ଶବ୍ଦ କହିଦେଲା, ସୁନ୍ଦର ଶବ୍ଦର କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ଭିତର ଅର୍ଥ ସବୁ ରହିଛି, ସୁନ୍ଦର ଅର୍ଥ କହିବାର ଉଦ୍ଦେଶ୍ୟ ଯଦି ଦୁଇ ଜଣ ରହିଥିଲେ ସୁନ୍ଦରକୁ କହିଥାନ୍ତା, କିନ୍ତୁ କୃଷ୍ଣ ପଚାରିଛନ୍ତି, ବଳରାମ ପଚାରି ନାହାନ୍ତି, କୃଷ୍ଣ ପଚାରିଛନ୍ତି, ତେଣୁ ସେ ଯାହା ହଉ ତାଙ୍କର ପ୍ରୀତି ଆସିଗଲାଣି, କୃଷ୍ଣଙ୍କ ପ୍ରତି ଏଇ ବିଶ୍ୱନାଥ ଠାକୁର କହୁଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ହେ ସୁନ୍ଦର ଇତି ଭାବ ବିଶେଷ ଓ ଦୟାତ୍, ତାଙ୍କର ଭାବ ଆସିଗଲାଣି, ଭଗବାନ ପ୍ରତି ସମସ୍ତେ ଆକର୍ଷିତ ହୋଇଯିବେ, ଏତେ ସୁନ୍ଦର, ତେଣୁ ତାଙ୍କୁ ଦେଖି ତାଙ୍କର ଭାବ ଆସିଗଲାଣି। ସେଥିପାଇଁ ହେ ସୁନ୍ଦର ସମ୍ବୋଧନ କଲେ, ଅତ ତମେବ ଏତତ୍ ଯୋଗ୍ୟ ନ ତୁ କଂସ ଇତି ଭାବ। ସେ କହିଲେ ନାହିଁ କଂସ ଏଥିପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଲେ ନାହିଁ, ଖାଲି କହିଲେ ତତ୍ ମର୍ହତି, କୋନିୟ ଅନ୍ୟତମ ତତ୍ ହରତି, ଏଇ ଯେଉଁ ଚନ୍ଦନ ପାଇଁ ଆଉ କିଏ ଯୋଗ୍ୟ ହୋଇପାରେ ଆପଣଙ୍କ ଛଡ଼ା, ତୁମ ଦୁଇ ଜଣଙ୍କ ଛଡ଼ା। ଭୋଜପତେ କହିବା ଯେଉଁ ଉଦ୍ଦେଶ୍ୟ ହେଲା କ'ଣ ପାଇଁ ନା, ଆର ଅର୍ଥ ହେଉଛି ପରମ ଭୋଗପରସ୍ୟ, ଭୋଜ ଭୋଜପତେ ଭୋଜନ କରିବେ, ଭୋଜ ଭୋଜନର ପତି ସେ ଭୋଜପତି, ଆହାର ନିଦ୍ରା ଭାଇ ମୈଥୁନାଙ୍ଗ, ଏସବୁ ସବୁ ବହୁତ ସୁନ୍ଦର ଭାବରେ ଉପଭୋଗ କରିବେ ସିଏ। ଭୌତିକ ଜଗତର ଲୋକମାନେ ଏଇଥିରେ ହିଁ ଇନ୍ଦ୍ରିୟ ସୁଖରେ ହିଁ ମାତିକି ରହୁଛନ୍ତି, ସେମାନଙ୍କୁ ଇନ୍ଦ୍ରିୟା ରାମ ବୋଲି ଭଗବତ ଗୀତାରେ ଭଗବାନ କହିଲେ, ଇନ୍ଦ୍ରିୟା ରାମ ମୋଘଂ ପାର୍ଥ ସଜୀବତୀ ସଜୀବତୀ। ଦୁଇ ପ୍ରକାର ଲୋକ ଅଛନ୍ତି, ଗୋଟେ ହେଉଛନ୍ତି କିଏ ଇନ୍ଦ୍ରିୟା ରାମ, ଆଉ ଗୋଟେ ହେଉଛନ୍ତି ଆତ୍ମା ରାମ। ତେଣୁ ଏଇ ଯେଉଁ ଅନ୍ନାଦ ଭଗତି ଭୂତାନ ଏଇସବୁ ଗୋଟେ ଚକ୍ର ରହିଛି, ଏବଂ ପ୍ରବର୍ତ୍ତିତଂ ଚକ୍ରଂ ନାନୁବର୍ତ୍ତୟତି ହେଉଛି ଅଘାୟୁର ଇନ୍ଦ୍ରିୟା ରାମ ମୋଘଂ ପାର୍ଥ ସଜୀବତୀ। ଯେଉଁମାନେ ଭଗବାନ ପ୍ରଦତ୍ତ ନିୟମକୁ ପାଳନ କରୁନାହାନ୍ତି ସେମାନେ ଇନ୍ଦ୍ରିୟା ରାମ ଇନ୍ଦ୍ରିୟ ସୁଖରେ ମାତିକି ରହିଛନ୍ତି, ସେମାନଙ୍କର ଆୟୁଷ ପାପ ଆୟୁଷ ହୋଇଯାଉଛି, ଏବଂ ତାଙ୍କୁ ମୋଘଂ ପାର୍ଥ ତାଙ୍କର ଜୀବନ ହେଉଛି ବୃଥା, ମୋଘଂ ପାର୍ଥ ସଜୀବତୀ। ତେଣୁ ଭୋଜ ପଥେ ଅର୍ଥ ହେଉଛି ସେ ପରମ ଭୋଗପର, କେମିତି ମୁଁ ଉପଭୋଗ କରିବି। ତେଣୁ ଯଦ୍ବା ତବ ଅହଂ ଦାସ୍ୟ ଅସ୍ମି ଇତି ଭାବ ବିଶେଷଣାତ୍ ଉକ୍ତା ପଶ୍ଚାତ୍ ତତ୍ ପ୍ରଶ୍ନୋତ୍ତର ମା କଂସା ତେଦ୍ୟାନା। ଯେଉଁ ସେ କହିଲେ ଦାସ୍ୟସ୍ମିହଂ, ପ୍ରଥମେ କହିଲେ ମୁଁ ଦାସୀ, ଦାସୀ କାହାର, ଆମେ ଭାବିବା କଂସର ଦାସୀ ନା, ସେ କହିଲେନି ମୁଁ କଂସର ଦାସୀ ବୋଲି, ମୁଁ ଦାସ୍ୟସ୍ମିହଂ ମୁଁ ଦାସୀ, ମାନେ ଆପଣଙ୍କର ମୁଁ ଦାସୀ, ତାର ଅର୍ଥ ହେଉଛି ଏଇଟା। ତାଙ୍କ ରୂପ ଦେଖିକିରି ବିକ୍ରି ହୋଇଗଲେ ସିଏ ତ୍ରିବକ୍ରା ବିକ୍ରି ହୋଇଗଲେ। ଆମର ସମୟ ଚାଲିଯାଉଛି, କ'ଣ କରିବା, ଚନ୍ଦନ ଅନୁଲେପ ଦେବେ, ଚନ୍ଦନ ଚର୍ଚିତ ନୀଳ କାରିଗର ମନ୍ଦିର ଖୋଲିଲେ ସେଇଟା ବୋଲି ହେବ, ମନ୍ଦିର ଖୋଲିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା, ଆଉ ଗୋଟିଏ ଶ୍ଳୋକ ପାଠ କରିବା, 4 ନମ୍ବର ଶ୍ଳୋକ ପାଠ କରିବା। ରୂପ ପେଷଣ ମାଧୁର୍ଯ୍ୟ ହସିତାଳାପ ବିକ୍ଷିତୈ ଧର୍ଷିତାତ୍ମ ଦଦୌ ସାନ୍ଦ୍ରମ ଉଭୟୋର ଅନୁଲେପନମ୍, ଗୋଟେ ଭୁଲ ଭାଲ ଅଛି। ତେଣୁ ଏ ଯେଉଁ ରହିଛି ସା କୁବ୍ଜା, ରୂପ ପେଷଳ ମାଧୁର୍ଯ୍ୟ ହସିତା ଆଳାପ ବିକ୍ଷିତେଇ, ଭଗବାନ ପ୍ରତି ଆକର୍ଷିତ ହୋଇଯାଇଛି ଏ 6ଟି କାରଣରୁ। ଗୋଟେ ହେଲା ରୂପ, ଗୋଟେ ହେଉଛି ପେଷଳ, ଗୋଟେ ହେଉଛି ମାଧୁର୍ଯ୍ୟ, ଗୋଟେ ହେଉଛି ହସିତା, ଭଗବାନ ହସିଲେ ନା, ହସି କଥା କହୁଛନ୍ତି, ଆଳାପ କଥା କହିଲେ ଭଗବାନ, କହିଲେ କଥା ଆମ ପାଖରେ ଆସି କହିଲେ ଭଗବାନ, ଆଳାପ ହେଲା ଭଗବାନଙ୍କ ସହିତ। ଇକ୍ଷିତେଇ ତାକୁ ଦେଖୁଛନ୍ତି, ତାଙ୍କ ରୂପକୁ ଦେଖୁଛନ୍ତି, ଏସବୁ ଯେଉଁ 6ଟି କାରଣରୁ ଶ୍ରୀକୃଷ୍ଣ ବଳଦେବ ଓ ରୂପମ ଅଙ୍ଗସୌଷ୍ଠଭମ ପେଷଳମ କହିଲେ ସୌକୁମାର୍ଯ୍ୟ, ପେଷଳମ କହିଲେ ଅତି ସୁକୁମାର ଅତି ସୁକୁମାର ସିଏ ରହିଛନ୍ତି, ଏବଂ ମାଧୁର୍ଯ୍ୟଂ କହିଲେ ରସିକତା, କେତେ ରସିକ ଭାବରେ ସେ ପ୍ରଶ୍ନ କହୁଛନ୍ତି। ହସିତଂଚ ହସି ହସି କଥା, ଆଳାପଂଶ ଆଳାପ କରୁଛନ୍ତି, ବିକ୍ଷିତଂ ଦୃଷ୍ଟିଶ୍ଚ ତେଇ ଦୃଷ୍ଟି ତାଙ୍କୁ ଦେଖୁଛନ୍ତି ମଧ୍ୟ। ଏଇ 6ଟି କାରଣରୁ ଧର୍ଷିତାତ୍ମା, ଧର୍ଷିତାତ୍ମା କହିଲେ ମୋହିତ ଚିତ୍ତା, ଇଏ ମଧ୍ୟ ମୋହିତ ହୋଇଗଲେ। ତେଣୁ ଉଭୟ କହିଲେ ରାମକୃଷ୍ଣାଭ୍ୟାମ ସାନ୍ଦ୍ରମ କହିଲେ ଗାଢ଼ମ ଅନୁଲେପନମ ଅଙ୍ଗଲେପନ ଦ୍ରବ୍ୟମ ଦଦୌ। ତେଣୁ ସେ ଯେଉଁ ଆଣିଥିଲେ ଚନ୍ଦନ ଇତ୍ୟାଦି ଯେଉଁ ଆଣିଥିଲେ ଲେପନ କରିବା ପାଇଁ, ବା ଫେୟାର୍ ଆଣ୍ଡ ଲଭ୍ଲି କ୍ରିମ୍ ସବୁ ରହିଛି, କେତେ କ'ଣ ରହିଛି, ରାଧା ରାଧାଙ୍କ ପାଇଁ ଏ କରାଯାଉଛି ବେଷ୍ଟ କ୍ରିମ୍ ଭିକୋ ଟର୍ମେରିକ୍ ଯେତେ ସବୁ ରହିଛି, ଆମେ ଖାଲି ଭାବୁଛେ ଚନ୍ଦନ ନୁହଁ, ବହୁତ ଜିନିଷ ତା ଦେହରେ ରହିଛି, ଟର୍ମେରିକ୍ ଭିକୋ ଟର୍ମେରିକ୍ ହଳଦୀ ଇତ୍ୟାଦି ସବୁ ମିଶିକିରି ଲେପନ ହେଇଛି, ଚନ୍ଦନ ଅଙ୍ଗ ଲେପନମ୍ ବୋଲି କୁହାଯାଉଛି। ତେଣୁ ଏଇଟାକୁ ତାଙ୍କୁ ପ୍ରଦାନ କଲେ, ଦଦୌ ତାଙ୍କୁ ପ୍ରଦାନ କଲେ। 4 ଶ୍ଳୋକରେ ଏଠି କୁହାଯାଉଛି କ'ଣ ନା, ଆଚ୍ଛା ମୁଁ ଏ 3 ଶ୍ଳୋକ ଯେଉଁ କହିଲି, ହରିଶ୍ରୀଙ୍କର କଥା କହିଲି ତ, ହଁ କହିଦେଇଛି, କହିଲି ତ ନାଇଁ କି, ନା କହିନି, ହରିଶ୍ରୀଙ୍କ କଥା କହିନି, ହରିଶ୍ରୀଙ୍କ କଥା ରହିଗଲା, ତଥାପି କହିବା ବର୍ତ୍ତମାନ। 3 ପଛକୁ ଫେରିବା ବର୍ତ୍ତମାନ, 3 ଶ୍ଳୋକରେ ଯାହା କୁହାଗଲା, ଦାସସ୍ମିହଂ ସୁନ୍ଦର କଂସ ସମ୍ମତା ତ୍ରିବକ୍ର ନାମା ହେନୁଲେପ କର୍ମଣି ମଦଭାବିତଂ ଭୋଜପତେ ରତି ପ୍ରିୟଂ ବିନା ଯୁବାଙ୍କୋନ୍ୟତମ ତଦ ହରତି। ଏ ଶ୍ଳୋକର ଭାଷ୍ୟରେ ହରିଶ୍ରୀ କହୁଛନ୍ତି, ଯସ୍ୟା ଦାସ୍ୟ ମହର୍ନିଶଂ ବିଧି ଶିବ ସ୍ୱର୍ଗାଧିପାଦ୍ୟା ସୁରା, ଯାହାଙ୍କର ଦାସ କିଏ ଅହର୍ନିଶ ବିଧି ଶିବ ସ୍ୱର୍ଗାଧିପାଦ୍ୟା ସୁରା, ସ୍ୱର୍ଗରେ ଯେତେ ଅଧିପତି ସବୁ ରହିଛନ୍ତି, ଅଧିପତି ଦେବତାମାନେ ଅଛନ୍ତି, ବ୍ରହ୍ମା ଶିବ ଇତ୍ୟାଦି ଅହର୍ନିଶଂ ଯାହା ଦାସ୍ୟ ରହିଛନ୍ତି, ଯସ୍ୟା ଦାସ୍ୟ ମହର୍ନିଶଂ ବିଧି ଶିବ ସ୍ୱର୍ଗାଧିପାଦ୍ୟା ସୁରା କୁର୍ବନ୍ତି ଅଦ୍ଭୁତ ବୈଭବାପ୍ତି ମନସୋ ଦୈତ୍ୟା ସ୍ୱଦୈତ୍ୟାର୍ଯ୍ୟମ ଆର୍ଯ୍ୟମ, ଅଦ୍ଭୁତ ବୈଭବ, ଭଗବାନଙ୍କର ଅଦ୍ଭୁତ ବୈଭବ ରହିଛି, ତେଣୁ ସେମାନେ ଭଗବାନଙ୍କର ଦାସ୍ୟ ସ୍ୱୀକାର କରନ୍ତି, ଏବଂ ଦୈତ୍ୟ ସ୍ୱଦୈତ୍ୟାର୍ଯ୍ୟମ ଦୈତ୍ୟ ଅଦୈତ୍ୟ ମାନେ କ'ଣ, ଦୈତ୍ୟମାନେ ବା ଆଉ ଯେତେ ରହିଲେ ଅଦୈତ୍ୟ ଯେଉଁମାନେ ସମସ୍ତେ, ସାପି ଶ୍ରୀ ରଳମା ରଳମାର୍ଜବମ ବିଦଧତି ଯସ୍ୟାଙ୍ଗ୍ରି ଦାସୀ ସତୀ, ସେହି ଆପଣଙ୍କର ଶ୍ରୀ ରଳମ ଶ୍ରୀ କହିଲେ ଲକ୍ଷ୍ମୀଦେବୀ, ଯାହାଙ୍କର ବିଦଧତି ତାଙ୍କର ସେବା କରୁଛନ୍ତି, ଦାସୀ ହେଇକି ରହିଛନ୍ତି, ଅଙ୍ଘ୍ରି ଦାସୀ ଯାହାଙ୍କ ପାଦପଦ୍ମର ଦାସୀ ଲକ୍ଷ୍ମୀଦେବୀ ସତୀ, ତସ୍ୟାସ୍ମିନ୍ ଜଗତୀ ସତେ ତ୍ରିଭୁବନେ କୁବଜାନ ଦାସୀ କଥମ, ଦାସସ୍ମି ଯେଉଁ କୁହାଗଲା, ତେଣୁ ତାଙ୍କର ମନ ସେ ଜାଣିନାହାନ୍ତି ଭଗବାନ ବୋଲି, କିନ୍ତୁ ଯାହା ବି ହଉ ଯେଉଁ କଥାରୁ ଯେଉଁ ବାହାରୁଛି, ଭଗବାନ ବାଗଦେବୀ କଥାକୁ ନିୟନ୍ତ୍ରିତ କରୁଛନ୍ତି, କଥାରେ ସବୁ କଥା ଆସିବ, ଭଗବାନ ଯାହା ଚାହିଁବେ ସେ କଥା ବାହାରିବ, ତେଣୁ ତସ୍ୟା ଅସ୍ମିନ୍ ଜଗଦୀଶ ତେ ତ୍ରିଭୁବନେ କୁବଜା ନ ଦାସୀ କଥମ, ଯିଏ ସମସ୍ତ ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଯାହାର ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ, ଏକଲା ଈଶ୍ୱର ହେଉଛନ୍ତି କୃଷ୍ଣ, ସମସ୍ତେ ନୃତ୍ୟ, ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ, ତେଣୁ ଇଏ ଭଗବାନ ନ ଜାଣିଲେ ମଧ୍ୟ ଯେଉଁ ଦାସସ୍ମି ଯେଉଁ କଥା କହିଲେ, ଦାସ ଦାସୀ ଅସ୍ମି, ମୁଁ ହେଉଛି ଦାସୀ, କାହାର ଦାସୀ ନା ପ୍ରକୃତରେ ଆପଣଙ୍କର ହିଁ ଦାସୀ ମୁଁ, ଦସ୍ୟାସ୍ମିନ୍ ଜଗଦୀଶ ତେ ତ୍ରିଭୁବନେ କୁବଜା ନ ଦାସୀ କଥମ, ମୁଁ କେମିତି ହେବି ନାହିଁ, ସମସ୍ତେ ଆପଣଙ୍କର ଦାସ, ଆଉ ମୁଁ କାହିଁକି ଦାସୀ ନ ହେବି ଆପଣଙ୍କର। ହରିଶ୍ୱର ତାଙ୍କର ବହୁତ ସୁନ୍ଦର ଭାଷ୍ୟ ଦେଇଛନ୍ତି, ଆମେ ତ ପଢ଼ିକି ବୁଝିପାରୁନୁ, ଆମେ ସେ ସମୟରେ ରାଧା ଗୋବିନ୍ଦ ସେମାନେ ଯଦି କହିବାରୁ ଆମେ ଟିକେ ଟିକେ ବୁଝୁ, ନହେଲେ ବୁଝିପାରୁନୁ, ସେ ସବୁ ବୁଝିହେବ ନାହିଁ, ବହୁତ କଷ୍ଟ ସେ ସବୁ ସଂସ୍କୃତ, କିନ୍ତୁ ଏଇଟା ବହୁତ ସୁନ୍ଦର ଲାଗିବ, ପଢ଼ିଲେ ବହୁତ ଆନନ୍ଦ ଲାଗିବ, ବହୁତ ସଂସ୍କୃତ ସୁନ୍ଦର ଭାବରେ ସବୁ ଅଳଙ୍କାର ସବୁ ରଚନା କରାଯାଇଛି ଏଇଟା। ତାପରେ ଯେଉଁ କହିଲେ ତ୍ରିବକ୍ରନାମା ଉପରେ ଭାଷ୍ୟ କରିଛନ୍ତି ସେ, ଚିତଂତୁ ଅବକ୍ରମିହ ଚକ୍ରଧରେ ତୁ ବେହି, ପ୍ରଭୁ ମୋତେ ଯଦି ତ୍ରିବକ୍ରା କହୁଛନ୍ତି, କିନ୍ତୁ ମୋର ଚିତ୍ତଟା ହେଉଛି ଅବକ୍ର, ମୋର ଚିତ୍ତରେ ବକ୍ରତା ନାହିଁ, ଚିତ୍ତରେ କୌଣସି କୁଟିଳତା ନାହିଁ, ସରଳ ଚିତ୍ତରେ ସରଳ ମୁଁ, ହେ ଚକ୍ରଧର ମୋର ଚିତ୍ତ କିନ୍ତୁ ସରଳ, ଆପଣ ଜାଣନ୍ତି ସବୁ, ପ୍ରାୟ ଅନ୍ତରଙ୍ଗ ସରଳା ସୁଦୃଶ ଭବନ୍ତି, ପ୍ରାୟ ସ୍ତ୍ରୀ ଲୋକମାନେ ତାଙ୍କ ହୃଦୟ ସରଳ, ପ୍ରାୟ ଅନ୍ତରଙ୍ଗ ସରଳା ସୁଦୃଶ ଭବନ୍ତି, ସ୍ତ୍ରୀ ଲୋକମାନଙ୍କର ହୃଦୟ ପ୍ରାୟ ସରଳ, କେତେ ଜଣଙ୍କର ଜଟିଳ ଥାଇପାରେ, କିନ୍ତୁ ପ୍ରାୟ ସମସ୍ତଙ୍କର ସରଳ ରହିଛି, କାରଣ ଆର ହୃଦୟ ସରଳ ନା, ଇଏ ଭୂମିଦେବୀ ସାଧାରଣ ବ୍ୟକ୍ତି ନୁହନ୍ତି, ଭୂମିଦେବୀ କହିବା, କୌଟିଲ୍ୟ ମନ୍ତରଗତ ନ ବହି ପୁରା ସ୍ୱାଦ ପୁରା ଆସିତ, ପୁରା କାଳରେ ଅତୀତ କାଳରେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଆପଣ ଯେତେବେଳେ ରାମଚନ୍ଦ୍ର ଥିଲେ ସେହି ସମୟରେ ମୋର ଅନ୍ତରଟା କୁଟିଳ ଥିଲା, କୌଟିଲ୍ୟ ଅନ୍ତର୍ଗତ ନ ବହି, ସେତେବେଳେ ମୋର ବାହାରଟା ବହୁତ ସୁନ୍ଦର ଦେଖାଯାଉଥିଲା, ମନ୍ଥରା ବାହାରଟା ବହୁତ ସୁନ୍ଦର ଦେଖାଯାଉଥିଲା କିନ୍ତୁ ଭିତରେ ମୋର କୁଟିଳ ଥିଲା, କିନ୍ତୁ ବର୍ତ୍ତମାନ ଭିତରେ ମୋର ସରଳ ରହିଛି କିନ୍ତୁ ବାହାରଟା କୁଟିଳ ନ ବହି। ଆସ୍ମିନ୍ ସ୍ତୁ ବର୍ଷ୍ମଣି ବହିଷ୍କୃତ ମେବନାନ୍ତ, ତେଣୁ ବର୍ତ୍ତମାନ ମୁଁ ଏଇଭଳି ଭାବରେ ବାହାରେ ଦେଖିବା ପାଇଁ କୁଟିଳ କିନ୍ତୁ ଭିତରେ ମୁଁ ସରଳ, କିନ୍ତୁ ଅତୀତରେ ମୁଁ ଥିଲି ଭିତରେ କୁଟିଳ ଥିଲି ବାହାରେ ସରଳ ଥିଲି। ମୁଁ ପଠାଇ ଦେଇଥିଲି ଆପଣଙ୍କୁ ପଠାଇ ଦେଇଥିଲି ବନବାସ କରେ ପଠାଇ ଦେଇଥିଲି 14 ବର୍ଷ ବନବାସ ମୋର କାରଣରୁ କିଏ କୈକେୟୀ ବର ମାଗିଲେ 14 ବର୍ଷ ବନବାସ, ରାମ ଯିବେ 14 ବର୍ଷ ବନବାସ, ଏଭଳି ଭାବରେ ବନ ମାଗିଥିଲେ ମୋର କାରଣରୁ। ତେଣୁ ଯାହା ହେଉ ଏସବୁ ତାଙ୍କର ଭାବ, ଜାଣନ୍ତୁ ନ ଜାଣନ୍ତୁ ଏସବୁ ସେ ପୃଥିବୀ ଦେବୀ ସ୍ୱୟଂ ସିଏ। ଇଥଂ ଦ୍ୱିଜନ୍ମ କଳିତା ଚରଣାବଗତୈ ନାମେବ ବକ୍ରମ ଇତି ସା କଥୟଂ କିମିଶମ୍, ତେଣୁ ଦୁଇ ଜନ୍ମର କଥା, ତେଣୁ ନାମ ତ୍ୱରିପାନୈବ ଦାସସ୍ମି କିନ୍ତୁ ବଂଶକ୍ରମାଗତା ନ ଅତୋ ଅବମାନୟତୁ ଚେ ଦାସୀ ଭୋଜପତିରହମ୍। ଇଥଂ ଦୁଇ ଜନ୍ମ କଳିତା ଚରଣା, ଦୁଇ ଜନ୍ମ କଥା କହିଦେଲେ ସିଏ, ନାମେବ ବକ୍ରମ୍, ମୁଁ ବର୍ତ୍ତମାନ ମୋର ନାଁଟା ବକ୍ର କିନ୍ତୁ ମୋର ହେଉଛି ନାଁଟା ହେଉଛି ପ୍ରକୃତରେ, ମୁଁ ପ୍ରକୃତରେ ବକ୍ର ନୁହଁ। ତେଣୁ ଆପଣଙ୍କର ଅରିପାନୈବ ଦାସସ୍ମି କିନ୍ତୁ ବଂଶକ୍ରମଗତା, ଆପଣଙ୍କର ଯେଉଁ ଅରି କଂସର ମୁଁ ବର୍ତ୍ତମାନ ଯଦିଓ ତା'ର ସେବା କରୁଛି କିନ୍ତୁ ମୁଁ ତା'ର ଦାସ ନୁହଁ କିନ୍ତୁ ବଂଶକ୍ରମଗତା, ମୋର ବଂଶ ପରମ୍ପରାରେ ସବୁ ତାଙ୍କର ସେବା କରି ଚାଲୁଛନ୍ତି, ଭୋଜ ରାଜାଙ୍କର ସେବକ ସେମାନେ ସବୁ ଥିଲେ ଅନୁଲେପନକାରୀ। ତେଣୁ ନା ତୋ ଅବମାନ ଏତ୍ୟୁଚେ ଦାସୀ ଭୋଜପତି ରହମ୍, କିନ୍ତୁ ପ୍ରକୃତରେ ମୁଁ ଭୋଜପତି, ଭୋଜପତି ସିଏ ଇନ୍ଦ୍ରିୟରେ ଆରମ୍ଭ ପ୍ରାପ୍ତ ହେଉଛି, ମୁଁ ସେତେ ତାଙ୍କର ଦାସୀ ନୁହଁ। ତେଣୁ ତାଙ୍କର ଭାବ ହେଉଛି ମୁଁ ଆପଣଙ୍କର ଦାସୀ, ଏଇଭଳି ଭାବରେ ସେ କହୁଛନ୍ତି। 9:10 ହୋଇଗଲା, 4 ନମ୍ବର ଶ୍ଳୋକ ଆମେ ପରେ ଆଲୋଚନା, ଆସନ୍ତାକାଲି ଆଲୋଚନା କରିବା, ଆମର କଥାକୁ ଏଠି ବିଶ୍ରାମ ଦେବା। ସେ ଚନ୍ଦନ ଚର୍ଚିତ କରିନାହାନ୍ତି କିନ୍ତୁ ଆମେ ଆଜି ପାଠ କରିଦେବା ଚନ୍ଦନ ଚର୍ଚିତ, ଚନ୍ଦନ ଚର୍ଚିତ କରିବେ ବର୍ତ୍ତମାନ, ତେଣୁ କରିବା ପୂର୍ବରୁ ଆମେ ସଙ୍ଗୀତଟା ଗାହାନ କରିଦେବା ଚନ୍ଦନ ଚର୍ଚିତ, ଭକ୍ତ ରାକେଶ ବର୍ତ୍ତମାନ ଚନ୍ଦନ ଚର୍ଚିତ।
ଚନ୍ଦନ ଚର୍ଚିତ ନୀଳ କଳେବର ପୀତବ ସନ ବନ ମାଣି କେଳି ଚଢ଼ାଣି କୁଣ୍ଡଳ ମଣ୍ଡିତ,
କେଳି ଚଳନମଣି କୁଣ୍ଡଳ ମଣ୍ଡିତ, ଗଣ୍ଡ ଯୁଗ ସ୍ମିତ ଶାଳୀ, ଚନ୍ଦନ ଚର୍ଚିତ ନୀଳ କଳେବର ପୀତବ ସନ ବନ ମାଳୀ, ମଣି କୁଣ୍ଡଳ ମଣ୍ଡିତ, ଗଣ୍ଡି ଚରଣ ମଣି କୁଣ୍ଡଳ ମଣ୍ଡିତ, ଗଣ୍ଡ ଯୁଗ ସ୍ମିତ ଉଭବ ଧୋନି କରେ ବିଳାସିନୀ ଏଳି ପରେ, ଉଭବ ଧୋନି କରେ ବିଳାସିନୀ ବିଳାସତି କେଡ଼ି ପରେ, ପୟୋଧର ଭାର ଧରେଣ ହରିଙ୍ଗରିଭ୍ୟ ରାଗମ ଗୋପବଧୂରନୁ ଗାୟତି କାଚିତ ଉଦଞ୍ଚିତ ପଞ୍ଚମ ରାଗମ। ଧନ ଚାଚିତ ନୀଳ କଳେବର ପୀତବ ସନ ମନ ମାଳି ଚରଣ ମଣି କୁଣ୍ଡଳ ମଣ୍ଡିତ ଦଣ୍ଡ ଯୁଗ ସ୍ମିତ ଶାଳୀ ଶ୍ରୀ ଜୟ ଦେବ ନିତମିଦମଭୂତ କେଶବ କେଳି ରହସ୍ୟମ ବୃନ୍ଦାବନ ବିପି ନିର୍ଲଳିତମ୍ବିତ ନାତୁ ଶୁଭାନି ଯଶସ୍ୟମ ଚନ୍ଦନ ଚର୍ଚିତ ନୀଳ କଳେବର ପୀତବ ସନ ବନ ମାଳି
ଆଜି ଚନ୍ଦନ ଚର୍ଚିତ ହେଉଛନ୍ତି ଭଗବାନ। ତେଣୁ ଆମେ ଏଇଠି ଏ କଥାକୁ ବିଶ୍ରାମ ଦେବା, ଭଗବାନ ଚନ୍ଦନ ଚର୍ଚିତ ହେଉଛନ୍ତି, କେତେ ସମୟ ଲାଗିବ, ତେଣୁ ଆସନ୍ତାକାଲି ଶୁଣିବା କିଭଳି ଭାବରେ ଭଗବାନ ଚନ୍ଦନ ଚର୍ଚିତ ହେଲେ, ଯେଉଁ ଚନ୍ଦନ ଚର୍ଚିତ କରିବେ କିଭଳି କରିବେ ନା, କୃଷ୍ଣ ଆଉ ବଳରାମ କିଏ କେହି ଚିହ୍ନିପାରିବେ ନାହିଁ, କିଏ କୃଷ୍ଣ କିଏ ବଳରାମ, ବଳରାମକୁ ଭାବି ହେଉଛନ୍ତି କୃଷ୍ଣ, କୃଷ୍ଣଙ୍କୁ ଭାବି ହେଉଛନ୍ତି ବଳରାମ। ଏଭଳି ଭାବରେ ଚନ୍ଦନ ଚର୍ଚିତ କରିବେ। ଆସନ୍ତାକାଲି ଆମେ ଶ୍ରବଣ କରିବା, ଆମ କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଗୌରମାନନ୍ଦେ।